ଆମେ ପ୍ରାର୍ଥନା କରିବା ମାଧ୍ୟମରେ ଯାହାଫଳରେ କି ଆମେ ମହାପ୍ରଭୁଙ୍କର ବିଷୟରେ ଆମେ ଜାଣିପାରିବା। ତେଣୁ ମହାପ୍ରଭୁଙ୍କର ବିଷୟରେ ଯୋଉ ମହାପ୍ରଭୁଙ୍କ ବିଷୟରେ ଯୋଉ ଜ୍ଞାନ ରହିଛି ବା କିଛି ଆମେ ଜାଣିବା ତାଙ୍କ ଲୀଳା ସବୁ, ଏ ଲୀଳା ହେଉଛି ବହୁତ ଗଭୀର ଲୀଳା। ଆମ ଶ୍ରୀ ପ୍ରଭୁପାଦ ମହାରାଜ କହନ୍ତି ଯେ ଆମର ଭଗବତ ଗୀତାରେ ଯୋଉ ଜ୍ଞାନ ଭଗବାନ ଦେଇଛନ୍ତି ଅର୍ଜୁନକୁ, ଯଦିଓ ସମସ୍ତ ବୈଦିକ ଶାସ୍ତ୍ରର ଜ୍ଞାନ ସେ ପ୍ରଦାନ କରିଛନ୍ତି, କିନ୍ତୁ ସେ ହେଉଛି ସାଧାରଣ ବ୍ୟକ୍ତିମାନଙ୍କ ପାଇଁ, ଯେଉଁମାନେ ବେଦ ପଢ଼ିବା ପାଇଁ ଅଧିକାର ନାହିଁ ସେମାନଙ୍କ ପାଇଁ ବ୍ୟାସଦେବ ଏଇ ଭଗବାନଙ୍କର ଏଇ କଥାକୁ ଭଗବତ ଗୀତାର ସାତଶହ ଶ୍ଳୋକରେ ସମସ୍ତ ବୈଦିକ ଜ୍ଞାନ ସାଧାରଣ ବ୍ୟକ୍ତିମାନଙ୍କ ପାଇଁ ପ୍ରଦାନ କରିଛନ୍ତି। ତେଣୁ ପ୍ରଭୁପାଦ ମହାରାଜ କହନ୍ତି ଇଏ ହେଉଛି ହାଇସ୍କୁଲ ଜ୍ଞାନ, ହାଇସ୍କୁଲ ଷ୍ଟଡି ଭଗବତ ଗୀତା। ତା ଉପରେ ହେଉଛି ଶ୍ରୀମଦ୍ ଭାଗବତମ, ଶ୍ରୀମଦ୍ ଭାଗବତମକୁ ଗ୍ରାଜୁଏସନ ଷ୍ଟଡି ବି କୁହାଯାଉଛି। ଭାଗବତମ ହେଉଛି ଆଉ ଉନ୍ନତର ଜ୍ଞାନ, ଏବଂ ତା ଉପରେ ଜ୍ଞାନ ହେଉଛି ଚୈତନ୍ୟ ମହାପ୍ରଭୁ ବିଷୟରେ ଯୋଉ ବର୍ଣ୍ଣନା କରାଯାଇଛି, ଚୈତନ୍ୟ ଚରିତାମୃତ, ଚୈତନ୍ୟ ଭାଗବତ, ସେ ପୋଷ୍ଟ ଗ୍ରାଜୁଏଟ୍ ଷ୍ଟଡି ବି ପ୍ରଭୁପାଦ। ତେଣୁ ପୋଷ୍ଟ ଗ୍ରାଜୁଏଟ୍ ଷ୍ଟଡି ସାଧାରଣ ବ୍ୟକ୍ତିମାନେ କେମିତି ବୁଝିବେ ବା ସାଧାରଣ ବ୍ୟକ୍ତି କେମିତି କଥା କହିବେ ସେଇ ପୋଷ୍ଟ ଗ୍ରାଜୁଏସନ ବିଷୟରେ? ତେଣୁ ମୁଁ ସେଥିପାଇଁ ଚୈତନ୍ୟ ମହାପ୍ରଭୁଙ୍କର କୃପା ଆମେ ପ୍ରାର୍ଥନା କରିବା, ଯାହାଫଳରେ କି ଆମେ ମହାପ୍ରଭୁ ବିଷୟରେ କିଛି ଶ୍ରବଣ କରିପାରିବା ବା କିଛି କଥା କୀର୍ତ୍ତନ କରିପାରିବା। ତେଣୁ ଆଜି ଯେହେତୁ ମହାପ୍ରଭୁଙ୍କର ଆବିର୍ଭାବ ତିଥି, ତେଣୁ ଆଜିର ସେ ତିଥି ହେଉଛି ବହୁତ ପୁଣ୍ୟତମ ତିଥି ଏବଂ ବହୁତ ପବିତ୍ର ତିଥି, ଏବଂ ଆଜିର ତିଥିରେ ଆମେ ମହାପ୍ରଭୁଙ୍କ କୃପା ପ୍ରାପ୍ତ ହେବା ପାଇଁ ଆମକୁ ଭଗବାନ ସୁଯୋଗ ପ୍ରଦାନ କରିଛନ୍ତି। ତେଣୁ ଆଜି ଯେଉଁ ବସନ୍ତ ମାସ ଚାଲିଛି, ବସନ୍ତ ଋତୁ ଚାଲିଛି, ଫାଲଗୁନ ମାସ ଆଜି ହେଉଛି ଶେଷ ଦିନ ପୂର୍ଣ୍ଣମୀ, ତେଣୁ ଏଇଭଳି ଏକ ପବିତ୍ର ତିଥିରେ ଏକ ଆନନ୍ଦମୟ ତିଥିରେ ଋତୁମାନ କୁସୁମାଙ୍କର ଭଗବତ ଗୀତାରେ ଭଗବାନ କହିଛନ୍ତି ଋତୁମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଏଇ ବସନ୍ତ ଋତୁ କୁସୁମାଙ୍କର। ତେଣୁ ଏହି ଋତୁରେ ଏଇ ତିଥିରେ ମହାପ୍ରଭୁ ଆସିଛନ୍ତି, ସନ୍ଧ୍ୟାବେଳେ ଯୋଉ ସେଇ 1486 ମସିହାରେ ଯେତେବେଳେ ମହାପ୍ରଭୁ ଆସିଥିଲେ ସେ ସମୟରେ ଚନ୍ଦ୍ରଗ୍ରହଣ ଲାଗିଥିଲା, ଏବଂ ସେଇ ଚନ୍ଦ୍ରଗ୍ରହଣ ସମୟରେ ସନ୍ଧ୍ୟାବେଳେ ତାଙ୍କର ଆବିର୍ଭାବ ହେଇଛି। ତେଣୁ ମହାପ୍ରଭୁଙ୍କ ବିଷୟରେ ଯୋଉ ରହିଛି ବର୍ଣ୍ଣନା ସବୁ ରହିଛି, ଅନେକ କଥା ରହିଛି ମହାପ୍ରଭୁଙ୍କର, ଅନନ୍ତ କଥା, ଅନନ୍ତ ଲୀଳା। ଆମକୁ ମାତ୍ର ସମୟ ମିଳିଛି ଘଣ୍ଟାଟେ, ଛଅଟା ଭିତରେ ଆମେ ଶେଷ କରିବା, ଛଅଟାରେ ଆମେ କାର୍ଯ୍ୟକ୍ରମ ସବୁ ରହିଛି। ତେଣୁ ମହାପ୍ରଭୁଙ୍କର ଲୀଳାକୁ ବିଶେଷ ଭାବରେ ତିନି ଭାଗରେ ବିଭକ୍ତ କରାଯାଇଛି, ଗୋଟେ ହେଉଛି ଆଦି ଲୀଳା, ଗୋଟେ ମଧ୍ୟ ଲୀଳା, ଆଉ ଗୋଟେ ହେଉଛି ଅନ୍ତ ଲୀଳା। ତେଣୁ ଆଦି ଲୀଳାରେ ମହାପ୍ରଭୁ 48 ବର୍ଷ ଯୋଉ ତାଙ୍କ ଲୀଳା କରିଛନ୍ତି, ସେଇ 48 ବର୍ଷ ଭିତରେ ପ୍ରଥମ 24 ବର୍ଷକୁ ଆଦି ଲୀଳା ବୋଲି କୁହାଯାଉଛି, ଯେଉଁ ଲୀଳା ମହାପ୍ରଭୁ ନବଦ୍ୱୀପରେ କରିଥିଲେ, ଏବଂ ତାପରେ ଯୋଉ ଲୀଳା କରିଥିଲେ ଆଉ ଯୋଉ ଅନ୍ୟ ସବୁ ଅନ୍ତିମ 24 ବର୍ଷ ସେ ଲୀଳାକୁ ମଧ୍ୟ ଲୀଳା ଏବଂ ଅନ୍ତ ଲୀଳା ବୋଲି କୁହାଯାଉଛି। ସେ ଲୀଳା ପ୍ରାୟ 24 ବର୍ଷରୁ 18 ବର୍ଷ ସେ ଜଗନ୍ନାଥ ପୁରୀ ଧାମରେ କରିଛନ୍ତି, ଏବଂ ଆଉ 6 ବର୍ଷ ବିଭିନ୍ନ ଦାକ୍ଷିଣାତ୍ୟ, ଉତ୍ତର ଭାରତ ଏସବୁ ଭ୍ରମଣ କରିକିରି ତୀର୍ଥ ଭ୍ରମଣ ସବୁ କରିଛନ୍ତି, ଏବଂ ସମସ୍ତ ଜୀବମାନଙ୍କୁ ଉଦ୍ଧାର କରିଛନ୍ତି। ତେଣୁ ଆମେ ଆନ୍ତର୍ଗତ ଚେଷ୍ଟା କରିବା ଆଜି ମହାପ୍ରଭୁଙ୍କର ଏଇ ଯୋଉ ଆଦି ଲୀଳା ରହିଛି, ଏ ଆଦି ଲୀଳାକୁ କିଛି କିଛି ବର୍ଣ୍ଣନା କରିବା। ଆସନ୍ତାକାଲି ଯଦି ସୁବିଧା ହୁଏ ତାହେଲେ ଆମେ ଅନ୍ୟ ଲୀଳା ସବୁ, ମଧ୍ୟ ଲୀଳା, ଅନ୍ତର୍ଲୀଳା ସବୁ ବର୍ଣ୍ଣନା କରିବା। ଏ ମହାପ୍ରଭୁଙ୍କର ଯୋଉ ଆବିର୍ଭାବ ହେଇଛି, ଆପଣମାନେ ଜାଣନ୍ତି ଭଗବତ ଗୀତାରେ ଭଗବାନ କହିଛନ୍ତି ଭଗବାନ କେତେବେଳେ ଆସନ୍ତି, ଯଦା ଯଦା ହି ଧର୍ମସ୍ୟ ଗ୍ରହଣୀ ଭାରତ ଅଭ୍ୟୁଥାନ ଧର୍ମସ୍ୟ ତଦାତ୍ମାନ ସୁଧାମ। ପ୍ରତି ଯୁଗରେ ଯେତେବେଳେ ଧର୍ମର ଗ୍ଲାନି ହେଉଛି, ଏବଂ ଧର୍ମର ଗ୍ଲାନି ହେବା ସଙ୍ଗେ ସଙ୍ଗେ ଅଧର୍ମର ଅଭ୍ୟୁଥାନ ହେଉଛି, ତେଣୁ ଭଗବାନ ପ୍ରତି ଯୁଗରେ ଆସନ୍ତି। ତାଙ୍କର ବିଶେଷ ଭାବରେ ତିନୋଟି କାର୍ଯ୍ୟ ଥାଏ, ସାଧାରଣ ମାନେ ବହିରଙ୍ଗା କାରଣ ଏଇଟା, ଆଉ ଗୋଟେ ଅନ୍ତରଙ୍ଗ କାରଣ, ଦୁଇଟି କାରଣ ରହିଛି। ବହିରଙ୍ଗ କାରଣ ହେଉଛି ଯେ ପରିତ୍ରାଣାୟ ସାଧୁନା ବିନାଶାୟ ଚ ଦୁଷ୍କୃତାମ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବନାମୀ ଯୁଗେ ଯୁଗେ। ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି ଆଉ ତାଙ୍କୁ ତ୍ରାଣ କରନ୍ତି, ଏବଂ ଯେଉଁମାନେ ଭଗବାନଙ୍କ ଶରଣରେ ଆସନ୍ତି ନାହିଁ ତାଙ୍କୁ ସେ ବିନାଶ କରନ୍ତି ଏବଂ ଧର୍ମ ସ୍ଥାପନ କରନ୍ତି। ଏମିତି ସାଧାରଣ ଭାବରେ ଭଗବାନ ଆସିବାର କାରଣ, କିନ୍ତୁ ଆଉ ଗୋଟେ ମୂଳ କାରଣ ରହିଛି, ଅନ୍ତରଙ୍ଗା କାରଣ ରହିଛି, ଯାହାକି ମହାପ୍ରଭୁଙ୍କ ନିଜର ସେ କାରଣ, ମହାପ୍ରଭୁଙ୍କ ନିଜ ଇଚ୍ଛା ସେଟା ହେଉଛି ଆସିବା ପାଇଁ। ମହାପ୍ରଭୁ ଆସୁଛନ୍ତି ଜୀବନମାନଙ୍କୁ ଉଦ୍ଧାର କରିବା ସଙ୍ଗେ ସେ ନିଜେ ମଧ୍ୟ ଏଇ ରସ ପ୍ରେମ ଆସ୍ୱାଦନ କରୁଛନ୍ତି। ଭଗବତ ପ୍ରେମ କେମିତି ଜିନିଷ କି କି ବସ୍ତୁ ସେ ଭଗବତ ପ୍ରେମ ସେ ନିଜେ ଜାଣୁନାହାନ୍ତି, କାରଣ ସେ ହେଉଛନ୍ତି ଭଗବାନ। ତେଣୁ ଭଗବାନଙ୍କୁ ଭକ୍ତ ଯେଉଁ ଭକ୍ତି କରିକିରି ଯେଉଁ ଆନନ୍ଦ ପ୍ରାପ୍ତ ହେଉଛି, ଭଗବାନ ସେ ଆନନ୍ଦ କେମିତି ଜାଣିବେ? ଇଏ ହେଉଛି ଭଗବାନଙ୍କର ଅନ୍ତରଙ୍ଗ କାରଣ ଆସିବାର। ତିନମାଂଛା ଅଭିଳାଷୀ ଯେଉଁ କହିଲି, ତିନମାଂଛା ଅଭିଳାଷୀ ସଚିତ ପ୍ରକାଶୀ ସଙ୍ଗେ ରହିଆ ପାରିଷଦ, ତିନୋଟି ବାଞ୍ଛା ମହାପ୍ରଭୁ ରହିଛି। କିନ୍ତୁ ସେସବୁ ତତ୍ତ୍ୱ ବିଷୟ ବେଶୀ ଆମେ ଆଲୋଚନା କରିବାନି, ବହୁତ ତତ୍ତ୍ୱ ଗଭୀର ତତ୍ତ୍ୱ ରହିଛି। ବିଶେଷ ଭାବରେ ସାଧାରଣ ଭାବରେ ଆମେ ଭଗବାନଙ୍କ ଲୀଳା ବର୍ଣ୍ଣନା କରିବା, କିଛି କିଛି ତତ୍ତ୍ୱ ଆମେ ଆଲୋଚନା କରିବା। ଆମେ ଗତ ଯେଉଁ ଏଇ ତିଥିମାନଙ୍କରେ ଆମେ କହିଛେ ବିଭିନ୍ନ ତତ୍ତ୍ୱ ସବୁ ଆଲୋଚନା କରିଛେ, କିନ୍ତୁ ଏ ବର୍ଷ ଆମେ ଏତେ ତତ୍ତ୍ୱକୁ ଯିବାନି, ଆମ ସମୟ କମ୍ ରହିଛି। ତେଣୁ କୁହାଯାଇଛି ଆମର ଭଗବାନଙ୍କର ଯେଉଁ ଆସୁଛନ୍ତି ତାର ଗୋଟେ ତିଥି ବା ତାର ଗୋଟେ ନିୟମ ରହିଛି। ବ୍ରହ୍ମାଙ୍କର ଗୋଟେ ଦିନରେ 14 ଜଣ ମନୁ ଆସନ୍ତି। ବ୍ରହ୍ମାଙ୍କର ଭଗବତ ଅଷ୍ଟମଧ୍ୟରେ ବର୍ଣ୍ଣନା କରାଯାଇଛି ଯେ ବ୍ରହ୍ମାଙ୍କର ଗୋଟେ ଦିନ ହେଉଛି 1000 ଯୁଗ। 1000 ଯୁଗ ପର୍ଯ୍ୟନ୍ତ ଅମର୍ଯ୍ୟତ ବ୍ରହ୍ମଣ ବିଦୁ ରାତ୍ରି ଯୁଗ ସହସ୍ରାନ୍ତା ଦେହ ରାତ ବିଦୁ। 1000 ଦିବ୍ୟଯୁଗ ହେଉଛି ବ୍ରହ୍ମାଙ୍କର ଗୋଟେ ଦିନ। ତେଣୁ ଏଇ ଯେଉଁ ବ୍ରହ୍ମାଙ୍କର ଗୋଟେ ଦିନର ଯେଉଁ 1000 ଦିବ୍ୟଯୁଗ ରହିଛି ତା ଦେହରେ 14 ଜଣ ମନୁ ଆସନ୍ତି, ଏବଂ ପ୍ରତି ମନୁଙ୍କର ସମୟ କେତେ ନା 71 ଦିବ୍ୟଯୁଗ। ଏଟାକୁ ଆମେ କଳ୍ପନା କରିପାରିବାନି, କିନ୍ତୁ ଏଇଟାକୁ ଆମେ ଏଇଭଳିଆ ବୁଝିବାକୁ ପଡ଼ିବ। କଳିଯୁଗର ପରିମାଣ ହେଉଛି କେତେ ନା 432,000 ବର୍ଷ। ଆର 2 ଗୁଣ ହେଉଛି ଦ୍ୱାପର ଯୁଗର ପରିମାଣ 864,000 ବର୍ଷ। କଳିଯୁଗର 3 ଗୁଣ ହେଉଛି ତ୍ରେତା ଯୁଗର ପରିମାଣ 1296,000 ବର୍ଷ, ଏବଂ କଳିଯୁଗର 4 ଗୁଣ ହେଉଛି ସତଯୁଗର ପରିମାଣ ଯାହାକି 1728,000 ବର୍ଷ। ତେଣୁ ସତ୍ୟ ତ୍ରେତୟା ଦ୍ୱାପର କଳି 4 ଯୁଗ ମିଶିଲେ ହେଉଛି 43,20,000 ବର୍ଷ। ଏହିଭଳି ଭାବରେ 71 ଦିବ୍ୟଯୁଗ ଗଲେ ଏ ଗୋଟେ ଯୁଗ ହେଉଛି 43,20,000 ବର୍ଷ। ତାକୁ ଯଦି ଆମେ 71ରେ ଗୁଣିବା ଇଏ ହେଉଛି ଗୋଟିଏ ମନୁଙ୍କର ବୟସ ବା ତାଙ୍କର ଜୀବନର ଆୟୁଷ ହେଉଛି ସେତିକି। ତେଣୁ ଏଇଭଳି ଭାବରେ ଗୋଟିଏ ମନୁ ପରେ ଆଉ ଗୋଟିଏ ମନୁ, ତାପରେ ଆଉ ଗୋଟିଏ ମନୁ, ଏଇଭଳି ଭାବରେ 14 ଜଣ ମନୁ ବ୍ରହ୍ମାଙ୍କର ଗୋଟେ ଦିନରେ ଆସନ୍ତି। ତେଣୁ ଭଗବାନ ଯେତେବେଳେ ଆସନ୍ତି, ଭଗବାନ କୃଷ୍ଣ ଯେତେବେଳେ ଆସନ୍ତି, ସେ କେଉଁ ଯୁଗରେ ଆସନ୍ତି, କେଉଁ ସମୟରେ ଆସନ୍ତି ନା 7ମ ମନୁଙ୍କର 28ତମ ଦ୍ୱାପରରେ ମହାପ୍ରଭୁ ଭଗବାନ ଆସନ୍ତି, କୃଷ୍ଣ ଆସନ୍ତି। ଅଷ୍ଟାବିଂଶ ଚତୁର୍ଯୁଗେ ଦ୍ୱାପରର ଶେଷ, ଏ ଯୋଉ ଅଷ୍ଟାବିଂଶ ଚତୁର୍ଯୁଗ ଏ କୋଉ କାହାର କୋଉ ମନଙ୍କର ନା 7ମ ମନଙ୍କର ଯାହାକି ବର୍ତ୍ତମାନ ଚାଲିଛି, 7ମ ମନଙ୍କର ବର୍ତ୍ତମାନ ଚାଲିଛି, ତାଙ୍କର ପ୍ରଶାସନ ଚାଲିଛି ବର୍ତ୍ତମାନ। 7ମ ମନ ହେଉଛନ୍ତି ବୈବସ୍ୱତ ମନୁ, ଯିଏକି ସୂର୍ଯ୍ୟ ଦେବତା ବିଭସ୍ୱାନଙ୍କର ପୁତ୍ର, ତାଙ୍କ ନାଁ ହେଉଛି ବୈବସ୍ୱତ। ଭଗବତୀଙ୍କର ତତ୍ତ୍ୱତଃ ଭଗବାନ ସତା କହିଛନ୍ତି ଯେ ଇମାନ ବିଭସିତ ଯୋଗମ ପ୍ରତବାନ ଅହମ ଅଭ୍ୟମ ବିଭସ୍ୱାନ ମନରେ ପ୍ରାହ ମନୁ ରିପ୍ରଳି। ଭଗବତୀତାର ଜ୍ଞାନ ଭଗବାନ ପ୍ରଥମେ ସୂର୍ଯ୍ୟ ଦେବତା ବିଭସ୍ୱାନଙ୍କୁ ଦେଇଥିଲେ, ବିଭସ୍ୱାନ ତାଙ୍କ ପୁତ୍ର ବୈବସ୍ୱତଙ୍କୁ ଦେଇଥିଲେ, ମନୁ ଏବଂ ମନୁ ତାଙ୍କ ପୁତ୍ର ଇକ୍ୱାକୁ ଦେଇଛନ୍ତି। ଏଇଭଳି ଭାବରେ ପରମ୍ପରାରେ ଆସୁଛି, ସେ ଜ୍ଞାନ ଆସୁଛି, ଏବଂ ଯେହେତୁ ମଝିରେ ସେ ଜ୍ଞାନ ନଷ୍ଟ ହେଇଯାଇଥିଲା ସେଥିପାଇଁ ଭଗବାନ ଏଇ 5000 ବର୍ଷ ତଳେ ଅର୍ଜୁନଙ୍କୁ ସେ ଜ୍ଞାନକୁ ପୁଣିଥରେ ପ୍ରଦାନ କରିଛନ୍ତି, ଆଉ ଥରେ ସେ ପରମ୍ପରା ସ୍ଥାପନ କରିଛନ୍ତି। ତେଣୁ ସେଇ 7ମ ମନୁଙ୍କର 28ତମ ଦ୍ୱାପର ଯୋଗ ବର୍ତ୍ତମାନ ଚାଲିଛି, 28ତମ ଯୁଗ ଚାଲିଛି, ଦିବ୍ୟଯୁଗ ସତ ଯାଇଛି, ତାପରେ ତ୍ରେତା ଯାଇଛି, ତାପରେ ଦ୍ୱାପର ଯାଇଛି, ବର୍ତ୍ତମାନ କଳି ଚାଲିଛି। ତେଣୁ ଅଷ୍ଟାବିଂଶ ଚତୁର୍ଯୁଗେ ଦ୍ୱାପରର ଶେଷ, ଦ୍ୱାପର ଯୁଗ ଯେତେବେଳେ ଶେଷ ହେଉଛି ସେତେବେଳେ ଭଗବାନ ସ୍ୱୟଂ ଆସୁଛନ୍ତି। ଭଗବାନ ଯେଉଁ କୃଷ୍ଣ ଆସୁଛନ୍ତି ସେ ସବୁ ଇଏରେ ସବୁ ମନଙ୍କ ସାଙ୍ଗରେ ଆସୁନାହାନ୍ତି ବା ସବୁ ଦ୍ୱାପରରେ ଆସୁନାହାନ୍ତି। ଦ୍ୱାପର ଯୁଗରେ ଯେତେବେଳେ ଏଇ ପୂର୍ବ ଯେଉଁ ଦ୍ୱାପର ଯୁଗ ଏଇ ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ଆସିଥିଲେ କିନ୍ତୁ ସବୁ ଦ୍ୱାପରେ ଭଗବାନ କୃଷ୍ଣ ଆସନ୍ତି ନାହିଁ। ଭଗବାନ କୃଷ୍ଣ ଆସନ୍ତି ସପ୍ତମଙ୍କର ଅଠେଇଶତମ ଦ୍ୱାପର ଯୁଗର ଅନ୍ତିମରେ ଭଗବାନ ଆସନ୍ତି ଯାହାକି 5000 ବର୍ଷ ତଳେ ସେ ଆସିଥିଲେ। ସେ ଯେଉଁ ଆସିଛନ୍ତି କିଏ ଆସିଛନ୍ତି ନା ବ୍ରଜେର ସହିତ ବା ବ୍ରଜ ଧାମ ସହିତ ତାଙ୍କର ଯେଉଁ ଗୋଲକ ଧାମ ଅଛି ସେ ଧାମ ସହିତ ସେ ଆସନ୍ତି। ଆମେ ଯେଉଁ ବର୍ତ୍ତମାନ ବୃନ୍ଦାବନ ରହିଛି ସେ ବୃନ୍ଦାବନ ହେଉଛି ସେଇ ଚିର୍ଯ୍ୟବତର ସେ ସ୍ଥାନ ଏ ଭୌତିକ ସ୍ଥାନ ସବୁ ଚିର୍ଯ୍ୟବତ ବା ସବୁ ଚିନ୍ତାମଣି ସବୁ ହେଉଛି ଚିର୍ଯ୍ୟବତର ସେଇଟା ସେ ସ୍ଥାନ ଯେମିତି ଆମର ନୀଳାଚଳ ଧାମ ଏ ସାଧାରଣ ମାନେ ସାଧାରଣ ଜାଗା ବଳି ନୁହଁ ସାଧାରଣ ସ୍ଥାନ ନୁହଁ ସେଟା ଧାମ ହେଉଛି ବୈକୁଣ୍ଠ ସେସବୁ। ତେଣୁ ମହାପ୍ରଭୁ ଭଗବାନ ଯେତେବେଳେ ଆସନ୍ତି ସେତେବେଳେ ଦାସ୍ୟ ସଖ୍ୟ ବାତ୍ସଲ ଶୃଙ୍ଗାର ଚାରିଦଶ ଚାରି ଭାବର ଭକ୍ତଦତ୍ତ କୃଷ୍ଣ ତାର ବସ ଭଗବାନଙ୍କ ସହିତ ଯେମିତି ଆମର ଏଇ ଭୌତିକ ଜଗତରେ ବିଭିନ୍ନ ସମ୍ବନ୍ଧ ରହିଛି ସେମିତି ଆମର ଆମେ ହେଉଛେ ଭଗବାନଙ୍କର ଅଂଶ ତେଣୁ ଭଗବାନଙ୍କ ସହିତ ଆମର ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି ଫିକ୍ସଡ ରିଲେସନସିପ୍ ରହିଛି। ସେ ସମ୍ବନ୍ଧ କ'ଣ ଆମେ ଜାଣିନେ କିନ୍ତୁ ଆସ୍ତେ ଆସ୍ତେ ଆମେ ଯେତେବେଳେ ଏଇ ଭକ୍ତି ମାର୍ଗରେ ସାଧନ କରିବା ଭକ୍ତି ସାଧନ କରିବା ଭକ୍ତି ସାଧନ କରିବା ଆସ୍ତେ ଆସ୍ତେ ଆମର ସେ ସ୍ତର ଆସିବ ଯେଉଁ ସ୍ତରରେ ଆମେ ଜାଣିପାରିବା ଭଗବାନଙ୍କ ସହିତ ଆମର କ'ଣ ସମ୍ବନ୍ଧ ରହିଛି। ତେଣୁ ମୁଖ୍ୟତଃ ଯେଉଁ ବ୍ରଜଧାମରେ ଯେଉଁ ସମ୍ବନ୍ଧ ଭଗବାନଙ୍କ ସହିତ ରହିଛି ସେ ମୁଖ୍ୟତଃ ଚାରୋଟି ସମ୍ବନ୍ଧ ରହିଛି ଗୋଟେ ହେଉଛି ଦାସ୍ୟ ଗୋଟେ ହେଉଛି ସଖ୍ୟ ଗୋଟେ ହେଉଛି ବାତ୍ସଲ୍ୟ ଆଉ ଗୋଟେ ହେଉଛି ଶୃଙ୍ଗାର ଦାସ୍ୟ ସଖ୍ୟ ବାତ୍ସଲ୍ୟ ଶୃଙ୍ଗାର ଚାରିଦଶ ଚାରି ଭାବରେ ଭକ୍ତ କୃଷ୍ଣ ତାର ବସ ଭଗବାନ ସେଇ ଚାରି ଭାବରେ ବସ ହେଇକି ରହିଥାନ୍ତି ଭକ୍ତି ବସ ମାଧବ ବୋଲି କୁହାଯାଉଛି। ତେଣୁ ଦାସ ସଖା ପିତାମାତା ପ୍ରେୟସୀ ଗଣଲୟା ବ୍ରଜେ କ୍ରୀଡ଼ା କରେ କୃଷ୍ଣ ପ୍ରେମାବିଷ୍କୟା ତେଣୁ ଏଇସବୁ ଭକ୍ତମାନଙ୍କୁ ନେଇକି ଭଗବାନ 5000 ବର୍ଷ ତଳେ ବ୍ରଜଧାମରେ ତାଙ୍କର ବୃନ୍ଦା ମଥୁରାଧାମ ବୃନ୍ଦାବନ ଧାମ ଏବଂ ଦ୍ୱାରକା ଧାମ ଏଇସବୁ ଜାଗାରେ ଭଗବାନ ତାଙ୍କର ଲୀଳା ସବୁ 125 ବର୍ଷ ଧରି କରିଥିଲେ 125 ଇୟର୍ସ। ତେଣୁ ଯଥେଷ୍ଟ ବିହାରି କୃଷ୍ଣ କରେ ଅନ୍ତର୍ଧ୍ୟାନ ଅନ୍ତର୍ଧ୍ୟାନ କରି ମାନେ କରେ ଅନୁମାନ ଭଗବାନ ତାଙ୍କ ଲୀଳା ପୂରଣ କରିସାରିଲା ପରେ ତାପରେ ସେ ଯେତେବେଳେ ଚାଲିଯାଇଛନ୍ତି ସେତେବେଳେ ସେ ବର୍ତ୍ତମାନ ଚିନ୍ତା କରୁଛନ୍ତି ତାଙ୍କର ଧାମରେ ବ୍ରଜଧାମରେ ଭଗବାନ ଚିନ୍ତା କରୁଛନ୍ତି। କ'ଣ ଚିନ୍ତା କରୁଛନ୍ତି ନା ଚିରକାଳ ନାହିଁ କରି ପ୍ରେମ ଭକ୍ତି ଦାନ ଭକ୍ତି ବିନା ଜଗତର ନାହିଁ ଅବସ୍ଥାନ ଯୁଗ ଧର୍ମ ପ୍ରବର୍ତ୍ତନ ନାମ ସଂକୀର୍ତ୍ତନ ଚାରି ଭାବ ଭକ୍ତି ଦିଆ ନାଜାମୁ ଭୁବନ ଆପଣି କରିମୁ ଭକ୍ତ ଭାବ ଅଙ୍ଗୀକାରେ ଆପଣିଆ ଚରି ଭକ୍ତି ଶିଖାମୁ ସବାରେ ମହାପ୍ରଭୁ ଚିନ୍ତା କରୁଛନ୍ତି ତାଙ୍କର ଧାମରେ ଭଗବାନ କୃଷ୍ଣ ଚିନ୍ତା କରୁଛନ୍ତି ଯେ ଚିରକାଳ ନାହିଁ କରି ପ୍ରେମ ଭକ୍ତି ଦାନ ଯଦିଓ ଭଗବାନ କୃଷ୍ଣ ଆସିଥିଲେ କିନ୍ତୁ ସେ ପ୍ରେମ ଭକ୍ତି ପ୍ରଦାନ କରିନାହାନ୍ତି। ଯେଉଁ ମହାପ୍ରଭୁ ଭଗବାନ ଯେଉଁ କୃଷ୍ଣ ଆସିଛନ୍ତି ସେ ଯେଉଁ ଦେଇଛନ୍ତି କ'ଣ ସବୁ ଦେଇଛନ୍ତି ନା ସେ ଯେଉଁ ଅନ୍ତରଙ୍ଗା ଯେଉଁ ଜ୍ଞାନ ସବୁ ରହିଛି ଭଗବାନଙ୍କର ଭକ୍ତିର ଯେଉଁ ଅନ୍ତରଙ୍ଗା କଥା ସବୁ ରହିଛି ସେକୁ ସବୁ ଦେଇନାହାନ୍ତି। କୃଷ୍ଣ ପ୍ରେମ ପ୍ରଦାନ କରନ୍ତି ଯଦି ସେ ନିଜେ ସ୍ୱୟଂ କୃଷ୍ଣ କିନ୍ତୁ ସେ ପ୍ରେମକୁ ପ୍ରଦାନ କରିନାହାନ୍ତି ବା ପ୍ରେମର ଅନ୍ତିମ ସ୍ତର ଯେଉଁ ରହିଛି ସେ ଅନ୍ତିମ ସ୍ତର କଥା ସେ ପ୍ରଦାନ କରିନାହାନ୍ତି। ବିଭିନ୍ନ ପ୍ରକାର ସେ ସବୁ କଣ୍ଡିସନ ରଖିଛନ୍ତି ଭଗବତ ଗୀତାରେ ଆପଣ ଦେଖିବେ ଭଗବାନ କହିବେ ଅନ୍ତିମରେ କହିଛନ୍ତି दिदंते नातपस्काय न भक्ताय कदाचन नवता सुश्री पाचन नवच मानदेव निश्वेदी भगवान सब कंडीशन रख सत्य रखी एम सब भगवान कथा कहबनी जो मैंने भक्त नुहति जो मैंने अल्प तपस्या करी जो मैंने भगवदगीता शास्त्र अध्ययन करना जो मैंने ईर्षा करगवदगीतार ज्ञान देव भगवान मना कर तेणु भगवत प्रेम जो से कृष्ण प्रेम कौन से निजे जाणिना कहना आम जो भक्त मैंने भगवान को प्रेम करी जो आनंद प्राप्त हो भगवान से निजे जाणिना कि आनंद से कहने वाछा भगवान से तीनो से अंतरंग कारण से अंतरंग कारण जीवानी से बहुत गंभीर तथ्य रही भगवान निजे जापर प्रेम टा कौन जिन कौन वस्तु तेनालीराम चिरकाल महाप्रभु प्रदान कृष्ण भगवान प्रदान करेम को भगवान चिंता करीरकाल प्रेम भक्ति दान भक्ति बिना जगत अवस्था तेनाली प्रदान करी एवं युग धर्म प्रति युगर भगवान जो आसान कहले प्रति युगे युगे संभव युगे युगे प्रति युगर पुणी धर्म अच्छी युग धर्म अच्छी सत्युग धर्म रही त्रेता युग धर्म रही द्वापर युग धर्म रही कल युग धर्म रही तेरे युग धर्म प्रचार नु युग धर्म हूँ कल युग कौन ना नाम संकीर्तन हरे कृष्णा 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 हरे 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 राम राम कल युग युग धर्म जदि शास्त्र ज्ञान रही कि साधारण लोक मैंने जाणि ना कल युग में महाप्रभु जो आसे से पांच हजार वर्ष चली जाए महाप्रभु पांच छलीस वर्ष तेज़ आसते पूर्व पांच हजार वर्ष चलीगला कि लोक मैंने जाणि ना कल युग युग धर्म कौन आम देखा कि धर्म ग्लानी और अधर्म अभ्युदान से समय महाप्रभु समय तेणु लोक मैंने जाणि ना युग धर्म कौन बर्तमान मत आम देखा महाप्रभु आसिक युगधर्म प्रचार करते जगार युगधर्म पालन करें गाँ गाँ देखा प्रति गाँ गंडार सब विभिन्न संप्रदाय सब आसिक ये भगवान सी भगवान सी भगवान ये भाव में महाप्रभु आसिक ज्ञान प्रदान करोक मैंने ये भाव में अज्ञान मंदिर अच्छा कलिजुगे भगवान जो आसती से नाम रूप से अवतार ग्रहण करते अन्न कौन से अवतार कलिजुगे ना से भगवान गोटे नाम हूँ त्रिजुग भगवान से चिंता करे आपनी आचरी भक्ति शिखा मु सब आपनी करी मु भक्त भाव अनुसार भगवान को भगवान भगवदगीतार जो ज्ञान दे अंतिम ज्ञान हो भगवान मन मना भव मद भक्त मद्यादी मान नमस्कुर मान शि सत्यंते प्रतिज्ञानी प्रिय सी प्रतिज्ञानी कहते ये हूँ सत्य जिनस ये तुम जब करो पाक निश्चित भाव आस कारण भगवदगीतार नवम अध्याय सीता भगवान ज्ञान देखते कि आउे से कहते प्रतिज्ञा कर सत्य तुम्हें जी चारो जिन पालन करश्चिन्न मो पक आस तथा लोक मैंने बुझीपार ना कहीं मन में भगवान चिंता करवा कहीं भगवान भक्त हवा आउ कहीं भक्त न होगा भगवान कहीं जाजन करवा भगवान कहीं अर्चना करवा पूजा करवा भगवान कहीं नमस्कार करवा एमती कितने जन भगवदगीतार भाष्य देखते मां नमस्कार को सी कहते भगवान विद्रोह नुह भर जो भगवान अच्छे नमस्कार करेंगे से कहते बहुत प्रसिद्ध प्रसिद्ध भाष्यकार भाव में भाष्य देखते भगवान चिंता करते मुझे ये सब निजे भक्ति भगवान जो स्वयं महाप्रभु आज पांच छब्बीस वर्ष तब जो आसते से भगवान उपर आसीना भक्त रूप से आसवान केमी भक्ति करा पड़ो सीटा शिक्षा दे निजे प्राक्टिकाली देखते भगवदगीतार भगवान जो ज्ञान दे थोरीटिकाल दे थोरीटिकाल ज्ञान दे अर्जुन कितना निजे जीवन में अभ्यास करवा से स्वयं निजे आसिक अभ्यास कर देखुं तेणु भगवान चिंता करते आपनी ना कहले धर्म शिखान ना जाए यही तो सिद्धांत गीता भागवत यदि स्वयं जो भगवदगीता जो भगवान कहते श्रेष्ठ स्तान सजत प्रमाण करते लोकस्तान करते जो मैंने नेता मैंने अच्छा जो मैंने उच्च स्थान अच्छा जो मैंने श्रेष्ठ स्थान अच्छा से ଯେଉଁଭଳି ଭାବରେ ଆଚରଣ କରିବେ ସାଧାରଣ ଲୋକମାନେ ସେଇଭଳି ଭାବରେ ସେଇଟା ଫଲୋ କରିବେ ବା ଅନୁସରଣ କରିବେ। ତେଣୁ ସେ ଯେଉଁ ପ୍ରମାଣ କହିବେ ଲୋକ ସାଧାରଣ ଲୋକମାନେ ସେଇଟାକୁ ଗ୍ରହଣ କରିବେ। ତେଣୁ ଭଗବାନ ନିଜେ ସ୍ୱୟଂ ଆସିକରି ନିଜେ ଆଚରଣ କରି ଦେଖୁଛନ୍ତି ଭଗବାନ କେମିତି ଭକ୍ତି କରିବାକୁ ପଡିବ, ଭକ୍ତ ଭାବରେ ଆସୁଛନ୍ତି। ତେଣୁ ସେଇ ସମୟରେ ଯେତେବେଳେ ମହାପ୍ରଭୁ ଆସିବେ, ମହାପ୍ରଭୁ ଯେତେବେଳେ ଆସନ୍ତି, ଆମ ଭଗବଦ୍ଗୀତାରେ ବର୍ଣ୍ଣନା କରାଯାଇଛି, ନନ୍ଦ ଉତ୍ସବରେ ଆଲୋଚନା କରାଯାଇଛି ଯେ କେମିତି ଭଗବାନ ଆସନ୍ତି। ଭଗବାନ ଯେତେବେଳେ ଆସନ୍ତି ଭଗବାନଙ୍କୁ ଯାଇକି ପ୍ରାର୍ଥନା କରନ୍ତି ସବୁ, ଆମ ଭଗବାନ ସମସ୍ତଙ୍କୁ ବର୍ଣ୍ଣନା କରାଯାଇଛି ଯେ ଯେତେବେଳେ ଧରଣୀ ଦେବୀ ଭାରାକ୍ରାନ୍ତ ହେଇଯାଇଛନ୍ତି, ଏଇ ପାପର ଭାର ଯେତେ ବଢ଼ିଯାଇଛି, ଅଧର୍ମର ଭାର ଯେତେ ବଢ଼ିଯାଇଛି, ସେତେବେଳେ ନିଜେ ଭୂଦେବୀ ବା ପୃଥିବୀ ଦେବୀ ନିଜେ ଗୋଟେ ଗାଭୀ ରୂପ ଧାରଣ କରିକି ଆସିକିରି ବ୍ରହ୍ମାଙ୍କ ପାଖରେ ସ୍ତୁତି କରୁଛନ୍ତି, ବ୍ରହ୍ମାଙ୍କୁ ପ୍ରାର୍ଥନା କରୁଛନ୍ତି ଯେ ମୋର ପାପ ଭାର ବଢ଼ିଗଲାଣି, ଆପଣ କ'ଣ ବ୍ୟବସ୍ଥା କରନ୍ତୁ। ତେଣୁ ବ୍ରହ୍ମା ଶିବ ଅନ୍ୟାନ୍ୟ ଦେବତାଙ୍କୁ ନେଇକି ଯାଉଛନ୍ତି ଭଗବାନ କୃଷ୍ଣ ପାଖକୁ, ଭଗବାନ ଯେଉଁ କ୍ଷୀରଦେବ ସାହି ବିଷ୍ଣୁ ଅଛନ୍ତି ତାଙ୍କ ପାଖକୁ ଯାଉଛନ୍ତି। ଶ୍ୱେତ ଦ୍ୱୀପରେ ଯାଇକି ତାଙ୍କୁ ବିଭିନ୍ନ ପ୍ରକାର ମନ୍ତ୍ରରେ, ପୁରୁଷ ସୂକ୍ତ ମନ୍ତ୍ରରେ ସବୁ ତାଙ୍କୁ ପ୍ରାର୍ଥନା କରୁଛନ୍ତି ଏବଂ ତାପରେ ଭଗବାନ କହୁଛନ୍ତି ହଁ ମୁଁ ଯିବି, ତମେ ଯାଅ ବ୍ରଜକୁ ଯାଅ, ସେଠି ସବୁ ମୋର ଦେବତାମାନେ ମୋର ବଂଶରେ ସବୁ ଆସ, ମୁଁ ତାପରେ ବସୁଦେବ ଏବଂ ଦେବକୁ ଗୃହରେ ଯାହା ଦେବି, ତେଣୁ ସବୁ ଏଇଭଳି ଭାବରେ ଯାଇକିରି ସେଠି ଅପେକ୍ଷା କର। ସେଇଭଳି ଭାବରେ ଭଗବାନ ଆସିବେ ତାଙ୍କ ପୂର୍ବରୁ ସମସ୍ତ ଭକ୍ତମାନେ ତାକୁ ଆହ୍ୱାନ କରିବେ, ପ୍ରାର୍ଥନା କରିବେ। ତେଣୁ ସେଇ ସମୟରେ ଯେଉଁ ମୁଁ କହୁଛି 544 ବର୍ଷ ତଳର ଘଟଣା ଯେ ସେ ସମୟରେ ଅଧର୍ମ ଏତେ ବଢ଼ିଯାଇଥିଲା ଲୋକ ଭଗବାନ କ'ଣ ଜାଣିପାରୁନଥିଲେ। ଭଗବାନ କହିଲେ ସାଧାରଣତଃ ଲୋକମାନେ ବିଭିନ୍ନ ଦେବାଦେବୀ ପୂଜକୁ ଭାବନ୍ତି ଭଗବାନ ବୋଲି, ବର୍ତ୍ତମାନ ମଧ୍ୟ ସାଧାରଣ ଲୋକମାନଙ୍କ ଧାରଣା ଯେ ହିନ୍ଦୁମାନଙ୍କର ବହୁତ ଭଗବାନ ଅଛନ୍ତି। ତେଣୁ ଭଗବାନ ହେଉଛନ୍ତି ଏକ, ଲୋକମାନେ ଜାଣୁନାହାନ୍ତି ଭଗବାନ କିଏ। ତେଣୁ ସେ ସମୟରେ ଲୋକମାନେ ଜାଣୁନଥିଲେ କିଏ ଭଗବାନ କିଏ, ବିଭିନ୍ନ ଦେବାଦେବୀମାନଙ୍କ ପୂଜା ଆରାଧନାଟା ବହୁତ ଚାରିଆଡ଼ ପ୍ରଚଳିତ। ତେଣୁ ଯେଉଁମାନେ ଆସିଥିଲେ ଅଦ୍ୱୈତାଚାର୍ଯ୍ୟ ପ୍ରଭୁ, ନିତ୍ୟାନନ୍ଦ ପ୍ରଭୁ ଏମାନେ ସବୁ ଆଗେ ଆସିଥିଲେ, ମହାପ୍ରଭୁଙ୍କ ଆଗରୁ ଏମାନେ ସବୁ ଆଗ୍ରହ ହେଇକିରି ଯେତେବେଳେ ଦେଖୁଛନ୍ତି ପୃଥିବୀର ବା ବିଶେଷ ଭାବରେ ନବଦ୍ୱୀପର ଏଇଭଳି ଭାବରେ ଅବସ୍ଥା ରହିଛି, ତେଣୁ ତାଙ୍କ ମନରେ ବହୁତ ଦୁଃଖ ହେଉଛି କେମିତି ଭଗବାନଙ୍କୁ ଲୋକମାନେ ଭକ୍ତି କରିବେ। ଏଇଥିପାଇଁ ଅଦ୍ୱୈତାଚାର୍ଯ୍ୟ ପ୍ରଭୁ କ'ଣ କରୁଛନ୍ତି ନା, ସେ ଚିନ୍ତା କରିକିରି ସେ ଭଗବାନଙ୍କୁ ଆହ୍ୱାନ କରୁଛନ୍ତି। ଶାଳଗ୍ରାମରେ ଗଙ୍ଗା ଜଳ ତୁଳସୀ ଏବଂ ଗଙ୍ଗା ଜଳ ପ୍ରଦାନ କରିକି ସେ ଭଗବାନଙ୍କୁ ଆହ୍ୱାନ କରୁଛନ୍ତି, ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ ଯେତେବେଳେ ଆହ୍ୱାନ କରୁଛନ୍ତି ସେତେବେଳେ ମହାପ୍ରଭୁ ସେଇ ଆହ୍ୱାନକୁ, ସେଇ ପ୍ରାର୍ଥନାକୁ ସ୍ୱୀକାର କରିକି ସେ ଆସୁଛନ୍ତି, ନବଦ୍ୱୀପରେ ଆସୁଛନ୍ତି। ବର୍ଣ୍ଣନା କରାଯାଇଛି ଯେ ଜଗନ୍ନାଥ ମିଶ୍ର ଜଣେ ରହିଛନ୍ତି ଭାଗବତରେ, ଚେତନ ଭାଗବତ ବର୍ଣ୍ଣନା କରାଯାଇଛି ପ୍ରଥମ ଆଦିଲା ଦ୍ୱିତୀୟ ଅଧ୍ୟାୟ 36 ବର୍ଣ୍ଣନା କରାଯାଇଛି ଯେ ଏ ଜଗନ୍ନାଥ ମିଶ୍ର ସିଏ ହେଉଛନ୍ତି ନବଦ୍ୱୀପ ଆଚି ଜଗନ୍ନାଥ ମିଶ୍ରବର ବସୁଧୈବ ପ୍ରାୟତିମ ସ୍ୱଧର୍ମେ ତତ୍ପର। ଯଦି ଭଗବାନ କୃଷ୍ଣ ଯେତେବେଳେ ଆସିଥିଲେ ମଥୁରାରେ ବସୁଧୈବ ଦେବକୀଙ୍କର ଗୃହରେ ଅବତୀର୍ଣ୍ଣ ହେଇଥିଲେ, ସେଭଳି ଭାବରେ ନବଦ୍ୱୀପରେ ଜଗନ୍ନାଥ ମିଶ୍ର ଯିଏ ହେଉଛନ୍ତି ସେଇ ବସୁଦେବଙ୍କର ଅବତାର। ଚୈତନ୍ୟ ମହାପ୍ରଭୁ ଲୀଳାରେ ଯିଏ ସବୁ ଆସିଛନ୍ତି, ଯାହା ସବୁ ଲୀଳା ହେଇଛି ସବୁକିଛି ଆମର ଭଗବାନ କୃଷ୍ଣଙ୍କ ଲୀଳାରେ ସେମାନେ ସବୁ ଥିଲେ। ଆମର ଗୌରବ ଗଣଦୋଷ ଦୀପିକା ଗୋଟେ ରହିଛି ବହି, କବି କର୍ଣ୍ଣଙ୍କର ରଚନା କରିଛନ୍ତି, ସେଥିରେ ସବୁ ବର୍ଣ୍ଣନା କରାଯାଇଛି ଚୈତନ୍ୟ ମହାପ୍ରଭୁଙ୍କ ସାଙ୍ଗରେ ଯିଏ ଯିଏ ସବୁ ଆସିଛନ୍ତି, ତାଙ୍କ ପାର୍ଷଦମାନେ, ତାଙ୍କ ଭକ୍ତମାନେ, ସେମାନେ ଭଗବାନ କୃଷ୍ଣଙ୍କ ସାଙ୍ଗରେ କ'ଣ ଥିଲେ ସେସବୁ ଲୀଳା ବର୍ଣ୍ଣନା କରାଯାଇଛି। ଗୌରବ ଗଣଦୋଷ ଦୀପିକା ଆମର ଚୈତନ୍ୟ ଚେତା ମଧ୍ୟରେ ପ୍ରଭୁପାଦ ମହାପ୍ରଭୁ ଉଦ୍ଧାର କରିଛନ୍ତି ଆଦି ଜିଲ୍ଲାରେ କେତେ ଜାଗାରେ ସବୁ ବର୍ଣ୍ଣନା କରୁଛନ୍ତି, କିଛି କିଛି ବର୍ଣ୍ଣନା କରାଯାଇଛି। ତେଣୁ କି କଶ୍ୟପ ଦଶରଥ ବସୁଦେବ ନନ୍ଦ ସର୍ବମୟ ତତ୍ତ୍ୱ ଜଗନ୍ନାଥ ମିଶ୍ରଚନ୍ଦ୍ର। ଭଗବାନ ବିଭିନ୍ନ ଯୁଗରେ ବିଭିନ୍ନ ପିତାମାତାଙ୍କ ଆଶ୍ରୟ କରି ଆସନ୍ତି। ଦ୍ୱାପର ଯୁଗରେ ଭଗବାନ ଯେତେବେଳେ ତ୍ରେତା ଯୁଗରେ ଆସିଥିଲେ ସେତେବେଳେ ସେ ଦଶରଥଙ୍କ ପୁତ୍ର ହିସାବରେ ଆସିଥିଲେ। ଦ୍ୱାପର ଯୁଗରେ ଭଗବାନ ବସୁଦେବଙ୍କର ଏବଂ ନନ୍ଦଙ୍କ ପୁତ୍ର ରୂପରେ ଆସିଛନ୍ତି ଏବଂ ସତ୍ୟଯୁଗରେ ଭଗବାନ କଶ୍ୟପ ରୂପରେ, କଶ୍ୟପଙ୍କର ପୁତ୍ର ରୂପରେ ବାମନ ଦେବ ରୂପରେ ଆସିଛନ୍ତି। ବିଭିନ୍ନ ଯୁଗରେ ବିଭିନ୍ନ ପିତାମାତାଙ୍କ ଅବତାରଣ ଗ୍ରହଣ କରିକି ପିତାମାତାଙ୍କୁ ଆଶ୍ରୟ କରି ସେ ଆସିଛନ୍ତି। ତେଣୁ ସେଇଭଳି ଭାବରେ ସେଇ ଯିଏ ବିଭିନ୍ନ ଯୁଗରେ ସେ କିଏ କଶ୍ୟପ ଥିଲେ, କିଏ ଦଶରଥ ଥିଲେ, କିଏ ବସୁଦେବ ଥିଲେ ଏମାନେ ସବୁ ବର୍ତ୍ତମାନ କଳିଙ୍ଗରେ ସବୁ ହେଇଛନ୍ତି ଜଗନ୍ନାଥ ମିଶ, ସେ ହେଉଛନ୍ତି ଜଗନ୍ନାଥ ମିଶ ଏବଂ ତାଙ୍କର ପତ୍ନୀ ହେଉଛନ୍ତି ଶଚୀ ଦେବୀ, ତେଣୁ ତାଙ୍କୁ ଆଶ୍ରୟ କରିକି ମହାପ୍ରଭୁ ଆସିଛନ୍ତି। ଆଜିର ଏଇ ଦିନରେ ଆଜିର ଏଇ ଯୋଉ ଫାଲ୍ଗୁଣ ପୂର୍ଣ୍ଣମୀ ତିଥି, ଏଇ ତିଥିରେ ସେ ଅବତାର ଗ୍ରହଣ କରିଛନ୍ତି। ମନେ କରାଯାଇଛି ଯେ ମହାପ୍ରଭୁ ଆସିବା ପୂର୍ବରୁ ଯୋଉ ଭଗବାନ ଯେତେବେଳେ ଆସନ୍ତି ତାଙ୍କର ମାତାଙ୍କର ଗର୍ଭରେ ଆସନ୍ତି, ସେତେବେଳେ ଗର୍ଭ ସ୍ତୁତି କରାଯାଏ। ବିଭିନ୍ନ ଦେବତାମାନେ ବ୍ରହ୍ମା ଶିବ ଇନ୍ଦ୍ର ବରୁଣ ବରୁଣ ଯମ ଇତ୍ୟାଦି ବିଭିନ୍ନ ଦେବତାମାନେ ଶ୍ରେଷ୍ଠ ଦେବତାମାନେ ଆସିକି ଭଗବାନଙ୍କ ସବୁ ସ୍ତୁତି କରନ୍ତି। ଆମ ଭାଗବତ ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଗର୍ଭ ସ୍ତୁତି ବର୍ଣ୍ଣନା କରାଯାଇଛି। ତେଣୁ ସେହିଭଳି ଭାବରେ ଯେତେବେଳେ ମହାପ୍ରଭୁ ଆସିଛନ୍ତି, ଶଚୀ ମାତାଙ୍କ ଗର୍ଭରେ ଆସିଛନ୍ତି, ସେହି ସମୟରେ ଅବତୀର୍ଣ୍ଣ ଈଶ୍ୱର ବ୍ରହ୍ମା ଶିବ ଆଦି ସ୍ତୁତି କରେ ନମସିଆ ଅତି ମହାବେଦ ଗୋପ୍ୟ ଏ ସକଳ କଥା ଦେଶ ଦେହ କିଛୁ ନାହିଁ ସର୍ବଥା। ତେଣୁ ଭଗବାନ ଯେତେବେଳେ ବସୁଦେବଙ୍କର ମନରେ ଅବସ୍ଥାନ କରିକି ତାପରେ ଦେବକୀଙ୍କ ମନକୁ ଆସିଛନ୍ତି, ତାପରେ ଦେବକୀଙ୍କ ଉଦରକୁ ଆସିଛନ୍ତି, ସେହି ସମୟରେ ବ୍ରହ୍ମା ଶିବ ବରୁଣ ଯମ ଇନ୍ଦ୍ର ଏମାନେ ସବୁ ଦେବତାମାନେ ସ୍ତୁତି କରିଛନ୍ତି। ଭାଗବତ ଦଶମ ସ୍କନ୍ଧରେ ବ୍ରହ୍ମ ସ୍ତୁତି ରହିଛି, ଅନେକ ସ୍ତୁତି କରିଛନ୍ତି। ସେହିଭଳି ଭାବରେ ଯେତେବେଳେ ମହାପ୍ରଭୁ ଆସିଛନ୍ତି, ଚୈତନ୍ୟ ମହାପ୍ରଭୁ ଆସିଛନ୍ତି ଶକ୍ତିଦେବଙ୍କ ଉଦରରେ, ସେହି ସମୟରେ ଦେବତାମାନେ ସବୁ ସ୍ତୁତି କରିଛନ୍ତି। ଆମେ ଅଳ୍ପ କେତେ ସ୍ତୁତି ପାଠ କରିବା। ଜୟ ଜୟ ମହାପ୍ରଭୁ ଜନକ ସରବାର ଜୟ ଜୟ ସଂକୀର୍ତ୍ତନ ହେତୁ ଅବତାର ଜୟ ଜୟ ବେଦ ଧର୍ମ ସାଧୁ ବିପ୍ରପାଳ ଜୟ ଜୟ ଭଗବାନ ହେଉଛନ୍ତି ସମସ୍ତଙ୍କର ଜନକ, ସମସ୍ତଙ୍କର ପିତା। ଭଗବତ ଗୀତାରେ ଭଗବାନ କହିଛନ୍ତି ପିତାମହ ଜଗତ ମାତା ଧାତା ପିତାମହ ବେଦ୍ୟମ ପବିତ୍ର ମଙ୍କାର ରୁକ୍ସାମ ଜଗରୀ ବଚ। ଭଗବାନ ସମସ୍ତଙ୍କର ପିତା, ସେ ସମସ୍ତଙ୍କର ମାତା, ସେ ସମସ୍ତଙ୍କର ପାଳନ କର୍ତ୍ତା, ସେ ସମସ୍ତଙ୍କର ପିତାମହ, ସବୁକିଛି ଭଗବାନ ସମସ୍ତଙ୍କର। ସେମାନେ ଦେବତାମାନେ ବିଶେଷ ଭାବେ ବ୍ରହ୍ମା ଶିବ ଦେବତାମାନେ ସବୁ ପ୍ରାର୍ଥନା କରିଛନ୍ତି ମହାପ୍ରଭୁ, ଯେତେବେଳେ ଗର୍ଭରେ ରହିଛନ୍ତି ଗର୍ଭ ସ୍ତୁତି କରିଛନ୍ତି। ଏବଂ ଜୟ ଜୟ ସଂକୀର୍ତ୍ତନ ହେତୁ ଅବତାର, ଭଗବାନ ଯେଉଁ ଆସିଛନ୍ତି ତାଙ୍କର କାରଣ କ'ଣ ନା ଏଇ ସଂକୀର୍ତ୍ତନ ପ୍ରଚାର କରିବେ। କଳିଯୁଗରେ ଯେଉଁ ଦେବଧର୍ମ ହରିନାମ ସଂକୀର୍ତ୍ତନ, ଏଇ ସଂକୀର୍ତ୍ତନ ସେ ପ୍ରଚାର କରିବେ, ସେଥିପାଇଁ ସେ ଆସିଛନ୍ତି। ଦେବତାମାନେ ସବୁ ସ୍ତୁତି କରୁଛନ୍ତି। ପୁଣି କହୁଛି ଯେ ଜୟ ଜୟ ବେଦ ଧର୍ମ ସାଧୁ ବିପ୍ରପାଳ, ଭଗବାନ ଯେଉଁ ଆସନ୍ତି ବେଦ ଧର୍ମ ସାଧୁ ବ୍ରାହ୍ମଣ ବା ବିପ୍ର ଏମାନଙ୍କୁ ସେ ପାଳନ କରନ୍ତି, ପରିତ୍ରାଣାୟ ସାଧନା ଏବଂ ଧର୍ମ ସଂସ୍ଥାପନ କରନ୍ତି। ଏବଂ ଜୟ ଜୟ ଅଭକ୍ତ ଗମନ ମହାକାଳ, ପରିତ୍ରାଣାୟ ସାଧନ ବିନାଶ ଚତୁଷ୍କୃତ ଦୁଷ୍କୃତମାନେ ବିନାଶ କରନ୍ତି। ତେଣୁ ବ୍ରହ୍ମା ଶିବାଦୀମାନେ ସେଟା କହୁଛନ୍ତି ଯେ ଯେଉଁମାନେ ଅଭକ୍ତ ସେମାନଙ୍କୁ ମହାକାଳ ରୂପରେ ଆପଣ ଗମନ କରନ୍ତି। ପୁଣି ଜୟ ଜୟ ସର୍ବସତ୍ୟମୟ କଳେବର, ଭଗବାନ ଯେଉଁ ଆସନ୍ତି ତାଙ୍କର ଶରୀର ଆମ ଶରୀର ଭଳି ନୁହଁ, ତାଙ୍କ ଶରୀର ହେଉଛି ସତ୍ୟ ସଚ୍ଚିଦାନନ୍ଦମୟ ଶରୀର। ଏବଂ ଜୟ ଜୟ ଇଚ୍ଛାମୟ ମହାମହେଶ୍ୱର, ସେ ତାଙ୍କ ଇଚ୍ଛାରେ ଯୋଗେଶ୍ୱର ମାନେ ଆତ୍ମମାୟା ସମ୍ଭବାମୀ ଆତ୍ମମାୟା ଭଗବାନ କହିଛନ୍ତି ଭଗବତ ଗୀତାରେ। ସେ ଯେଉଁ ଆସନ୍ତି ଆମେ ଯେଉଁ ଆସୁଛେ ବହିରଙ୍ଗା ଭଗବାନ ଦେବତାମାନଙ୍କର ଦ୍ୱାରା ନିୟନ୍ତ୍ରିତ ହେଇକି ଆମେ ଆସୁଛେ, କିନ୍ତୁ ଭଗବାନ ଯେଉଁ ଆସନ୍ତି ସେ ଅନ୍ତରଙ୍ଗା ଶକ୍ତିରେ ଆସନ୍ତି, ଯୋଗମାୟା ଶକ୍ତି ବଳରେ ଆସନ୍ତି। ତେଣୁ ତାଙ୍କ ସେଇ ସଚ୍ଚିଦାନନ୍ଦମୟ ରୂପରେ ସେ ଆସନ୍ତି ମହାପ୍ରଭୁ। ଏଭଳି ଭାବରେ ଅନେକ ସ୍ତୁତି ସବୁ କରିଛନ୍ତି। ତେଣୁ ଏଇସବୁ ସ୍ତୁତି ସରିଲା ପରେ ଆଜିର ଏଇ ତିଥିରେ ଆମର ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି
ଆଜିର ଏଇ ତିଥିରେ ମହାପ୍ରଭୁ ଏଇ ସନ୍ଧ୍ୟାବେଳେ ଆବିର୍ଭାବ ହୋଇଛନ୍ତି। ସିଂହ ରାଶି ସିଂହ ଲଗ୍ନ ଉଚ୍ଚ ଗ୍ରହ ଷଡ଼ବର୍ଗ ଅଷ୍ଟବର୍ଗ ସର୍ବସୁରକ୍ଷର ଚନ୍ଦ୍ର ମିଲାଦର ସନ ସକଳଙ୍କ ଚନ୍ଦ୍ରିୟାର ପୁଞ୍ଜୟୋଜନ ଜଗତ ବରିଆ ଲୋକ ବୋଲେ ହରି ହରି ସେଇ କ୍ଷଣେ ଗୌରକୃଷ୍ଣ ଭୂମି ଅବତାରି ଜୟ ପ୍ରେମ ସଚିନନ୍ଦନ ପ୍ରେମ ପୁରୁଷୋତ୍ତମ ସଚିନନ୍ଦନ ଶ୍ରୀ ମହାଚେତନ ମହାପ୍ରଭୁ କୀ। ତେଣୁ ଚେତନ ଚେତନ କହିଦେଉଛି ଭଗବାନ ଯେଉଁ ଆସିଛନ୍ତି ତାଙ୍କର ରାଶି କ'ଣ, ଏମାନେ ଯେଉଁ ବାରଟି ରାଶି ରହିଛି ସେ ଗୋଟେ ରାଶି ଗ୍ରହଣ କରି ଆସନ୍ତି, ସେ ରାଶି ହେଉଛି ସିଂହ ରାଶି ଏବଂ ଲଗ୍ନ ହେଉଛି ସିଂହ ଲଗ୍ନ ଏବଂ ବିଭିନ୍ନ ଗ୍ରହ ସବୁ ଉଚ୍ଚ ସ୍ଥାନରେ ସବୁ ରହିଛନ୍ତି। ଜ୍ୟୋତିଷମାନେ ସେସବୁ ବିଦ୍ୟା ସବୁ ରହିଛି ସେସବୁ ଆମ ନୀଳାମ୍ବର ଚକ୍ରବର୍ତ୍ତୀ ସେସବୁ ଦେଖିକିରି କହିଛନ୍ତି, ସେ ସବୁ ବର୍ଣ୍ଣନା କରିଛନ୍ତି କେଉଁ କେଉଁ ଗ୍ରହ ସବୁ ରହିଛି, କେଉଁ ଗ୍ରହ ଉଚ୍ଚ ଗ୍ରହରେ ସବୁ ମହାପ୍ରଭୁ ଆସିଛନ୍ତି ସେ ବର୍ଣ୍ଣନା କରାଯାଇଛି। ଏବଂ ଚେତନ ଚେତନ ମଧ୍ୟରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି ଯେ ଇଏ ହେଉଛନ୍ତି ଯଦି ଆଜିର ଏଇ ତିଥି ହେଉଛି ଚନ୍ଦ୍ର ଗ୍ରହଣ ଚନ୍ଦ୍ର ପୂର୍ଣ୍ଣିମା ତିଥି, ଇଏ ଆମର ଯେଉଁ ଚନ୍ଦ୍ର ହେଉଛନ୍ତି ସେ ହେଉଛନ୍ତି କଳଙ୍କ, କଳଙ୍କ ରହିଛି ତାଙ୍କର ଚନ୍ଦ୍ରରେ ଆମେ ଦେଖିବା କଳା ଦାଗ ରହିଛି ସକଳଙ୍କ ବୋଲି କହୁଛି। ସକଳଙ୍କ ଚନ୍ଦ୍ର ଆର କୋଣ ପ୍ରୟୋଜନ, ଏଇ ଚନ୍ଦ୍ର କ'ଣ ଆବଶ୍ୟକ, ଯେତେବେଳେ ଚୈତନ୍ୟ ମହାପୁର ସ୍ୱୟଂ ଆସୁଛନ୍ତି ଯେ କି ଅକଳଙ୍କ ଗୌର ଚନ୍ଦ୍ର ଅକଳଙ୍କ ତାଙ୍କର କୌଣସି କଳଙ୍କ ନାହିଁ, ସେଇଭଳି ଗୌରଚନ୍ଦ୍ର ଯିଏ ଆସୁଛନ୍ତି ଯେତେବେଳେ ସେ ଦର୍ଶନ କରୁଛନ୍ତି ସେତେବେଳେ ଆଉ ଇଏ ସକଳଙ୍କ ଚନ୍ଦ୍ରର କ'ଣ ଆବଶ୍ୟକତା ରହିଛି, ତେଣୁ ଚନ୍ଦ୍ର ଗ୍ରହଣ ହେଇଯାଇଛି, ରାହୁ ତାଙ୍କୁ ଗ୍ରାସ କରିଦେଇଛନ୍ତି ଯେଉଁଥିପାଇଁ କି ସେ ଲୁଚି ଯାଇଛନ୍ତି। ତେଣୁ ସେଇ ସମୟରେ ଆମର ଏଇ ସନ୍ଧ୍ୟା ସମୟରେ ଜଗତ ବେଳେ ସିଦ୍ଧାନ୍ତ ଯେଉଁ ଚନ୍ଦ୍ରଗ୍ରହଣ ସମୟରେ ଲୋକମାନେ ବିଭିନ୍ନ ନଦୀ ସରୋବର ବା ସମୁଦ୍ରରେ ସବୁ ସ୍ନାନ କରିକି ଭଗବାନଙ୍କର ନାମ କୀର୍ତ୍ତନ କରନ୍ତି। ତେଣୁ ଏହି ସମୟରେ ସେ ଯେ ନବଦ୍ୱୀପରେ ଗଙ୍ଗା ନଦୀରେ ବିଭିନ୍ନ ସମସ୍ତ ଅଧିବାସୀମାନେ ସବୁ ଯାଇକିରି ନବଦ୍ୱୀପର ଅଧିବାସୀମାନେ ଯାଇକିରି ସେଠି ସ୍ନାନ କରିକିରି ହରି ବହୁତ ହରି ବହୁତ କୀର୍ତ୍ତନ କରୁଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ ରାମ ହରେ ରାମ ରାମ ରାମ। ତେଣୁ ଏଇଭଳି ଭାବରେ ଯେତେବେଳେ ହରିନାମ କୀର୍ତ୍ତନ କରୁଛନ୍ତି ସେହି ସମୟରେ ମହାପ୍ରଭୁ ଆବିର୍ଭାବ ହେଇଛି, ସଚିନତାଙ୍କ ଗର୍ଭରେ ଆବିର୍ଭାବ ହେଇଛନ୍ତି। ତେଣୁ ମହାପ୍ରଭୁ ଯେଉଁ ଆସିଛନ୍ତି ସମସ୍ତଙ୍କୁ ଏଇ ହରିନାମ କୀର୍ତ୍ତନ କରାଉଛନ୍ତି। ଏମିତିକି ବର୍ଣ୍ଣନା କରାଯାଇଛି ଯେ ମୁସଲମାନ ମାନେ ଯେଉଁ ଥିଲେ, କାରଣ ସେ ସମୟ ମୁସଲମାନଙ୍କ ରାଜତ୍ୱ ଥିଲା, ତେଣୁ ସେମାନେ ବହୁତ ମୁସଲମାନ ସବୁ ସେ ନବଦ୍ୱୀପରେ ରହିଥିଲେ। ସେମାନେ ଆମର ଯେତେବେଳେ ମହାପ୍ରଭୁଙ୍କୁ ବର୍ତ୍ତମାନ ଆପଣ ଯେଉଁ ଯିବେ ଦେଖିବେ ନବଦ୍ୱୀପରେ ଆମର ଯେଉଁ ଇସ୍କନ ସେଣ୍ଟର ରହିଛି ତାର ନାଁ ଥିଲା ମିଆଁପୁର, ମାନେ ସବୁ ବହୁତ ମହମଟନ ମାନେ ସବୁ ରହୁଥିଲେ ସେଠି ମିଆଁପୁର ବୋଲି କହୁଛି, ମାୟାପୁରକୁ ତାର ନାମ ହେଇଯାଇଥିଲା ମିଆଁପୁର, ମାନେ ମହମଟନ ମାନେ ସବୁ ରହିଥିଲେ। ତେଣୁ ସେ ସମୟରେ ଯେଉଁ ମୁସଲମାନ ମାନେ ରହୁଥିଲେ ସେମାନେ ସବୁ ଏଇ ହିନ୍ଦୁମାନଙ୍କର ଯେଉଁ ସ୍ନାନ ଦେଖିକି ଭଗବାନଙ୍କ ନାମ କରୁଛନ୍ତି କି ସେମାନେ ଥଟା ମଜାରେ ମଧ୍ୟ ଭଗବାନଙ୍କ ନାମ ନେଉଥିଲେ, ମୁସଲମାନ ମାନେ ମଧ୍ୟ ଭଗବାନ ମହାପ୍ରଭୁ ସେମାନଙ୍କୁ ମଧ୍ୟ ନାମ ଗ୍ରହଣ କରାଇଛନ୍ତି। ତେଣୁ ଏଇଭଳି ଭାବରେ ଯେତେବେଳେ ସମସ୍ତେ ଭଗବାନଙ୍କ ନାମ କୀର୍ତ୍ତନ କରୁଛନ୍ତି ସେହି ସମୟରେ ମହାପ୍ରଭୁ ଜନ୍ମଗ୍ରହଣ କରୁଛନ୍ତି। ତେଣୁ ମହାପ୍ରଭୁଙ୍କର ଜନ୍ମ ଯେଉଁ ଲୀଳା ସବୁ ରହିଛି ଆମର ବହୁତ ସୁନ୍ଦର ସୁନ୍ଦର ସଙ୍ଗୀତ ମାଧ୍ୟମରେ ସବୁ ତାଙ୍କର ବର୍ଣ୍ଣନା କରାଯାଇଛି, କିନ୍ତୁ ଆମର ଯେହେତୁ କିଛି ଆମେ ବିଲା ଆଲୋଚନା କରିବା ତେଣୁ ଆମେ ଆଉ ମହାପ୍ରଭୁଙ୍କର ଏଇ ଜନ୍ମତିଥିର ଯେଉଁ ଆନନ୍ଦ ଆମେ ସେଟା ଆସନ୍ତାକାଲି ସେଟାକୁ ଉପଭୋଗ କରିବା। ଯେମିତି ଭଗବାନ ଯେତେବେଳେ ଜନ୍ମଗ୍ରହଣ କଲେ ତା ପର ଦିନ ନନ୍ଦ ଉତ୍ସବ ହେଇଥିଲା, କିନ୍ତୁ ସେଇଭଳି ଭାବରେ ଚେତନ ମହାପ୍ରଭୁଙ୍କର ଯେଉଁ ଜନ୍ମଦିନର ଆନନ୍ଦ ଆସନ୍ତାକାଲି ଜଗନ୍ନାଥ ମିଶ୍ରଙ୍କର ଆନନ୍ଦ ଉତ୍ସବ କରାଯାଉଛି, ତେଣୁ ସେଇଦିନ ଆମେ ସେସବୁ ବିଶେଷ ଭାବରେ କିଛି କିଛି ବର୍ଣ୍ଣନା କରିବା। ତେଣୁ ଆଜି କିଛି ଆମେ ମହାପ୍ରଭୁଙ୍କ ଲୀଳା ବର୍ଣ୍ଣନା କରିବା, ଶେଷ ବାଲ୍ୟ ଲୀଳାରେ କେମିତି କି କି ଲୀଳା ସବୁ କରିଛନ୍ତି କିଛି କିଛି ଲୀଳା ଆମେ କଥା କହିବା। ଭଗବାନ ଯେତେବେଳେ ମହାପ୍ରଭୁ ଜନ୍ମଗ୍ରହଣ କରିଛନ୍ତି ସମସ୍ତେ ଆସୁଛନ୍ତି ଦର୍ଶନ କରିବା ପାଇଁ, ଏମିତିକି ବ୍ରହ୍ମାଣୀ ତାପରେ ମାନେ ଭବାନୀ ଏମାନେ ସବୁ ମଧ୍ୟ ମାନବ ରୂପରେ ଆସୁଛନ୍ତି। ଯେଉଁ ସ୍ତ୍ରୀ ଲୋକମାନେ ସବୁ ଆସୁଛନ୍ତି ତା ଦେହରେ ବ୍ରହ୍ମାଙ୍କର ସ୍ତ୍ରୀ ଆସୁଛନ୍ତି, ଶିବଙ୍କର ସ୍ତ୍ରୀ ଆସୁଛନ୍ତି, ଇନ୍ଦ୍ରଙ୍କ ସଚିଦେବୀ ତାଙ୍କ ସ୍ତ୍ରୀ ମଧ୍ୟ ଆସୁଛନ୍ତି, ଆଉ ଯେତେ ସବୁ ଦେବତାମାନେ ଏସବୁ ତାଙ୍କ ସ୍ତ୍ରୀମାନେ ମଧ୍ୟ ଆସୁଛନ୍ତି ମାନବୀ ରୂପରେ, ମାନବ ମନୁଷ୍ୟ ସ୍ତ୍ରୀ ରୂପରେ ଧାରଣ କରିକି ସେ ଆସୁଛନ୍ତି ଏବଂ ସେମାନେ ସବୁ ଭଗବାନଙ୍କର ସବୁ ଦର୍ଶନ କରୁଛନ୍ତି ଏବଂ ତାଙ୍କୁ ସବୁ ଆଶୀର୍ବାଦ ପ୍ରଦାନ କରୁଛନ୍ତି। ଏଇଭଳି ଭାବରେ ମହାପ୍ରଭୁ ଗୋଟେ ଲୀଳା କରିଛନ୍ତି ଯେ ଯେତେବେଳେ ସିଏ କ୍ରନ୍ଦନ କରିବେ, ଯେତେବେଳେ ଲୋକମାନେ ଆସିଲେ କି କ'ଣ ମଝିରେ ମଝିରେ ଯେତେବେଳେ ଇଏ ହେବ ସେତେବେଳେ ସେ କ୍ରନ୍ଦନ କରିବେ, କାନ୍ଦିବେ ଯେତେବେଳେ ସେତେବେଳେ ସାଧାରଣତଃ ବହୁତ ସମୟ ତାଙ୍କୁ ବୁଝିବା ପାଇଁ ଚେଷ୍ଟା କରିବେ କିନ୍ତୁ ସେ କେଉଁଥିରେ ବୁଝିବେନି। କିନ୍ତୁ ଯଦି କୌଣସି କାରଣରୁ କିଏ ଭଗବାନଙ୍କ ନାମ କୀର୍ତ୍ତନ କରିଦେଲା, ହରି ବୋଲ ବା ହରି କୃଷ୍ଣ ମହାମନ୍ତ୍ର କୀର୍ତ୍ତନ କରିଦେଲା, ହରି କୃଷ୍ଣ କହିଦେବେ, ତାହେଲେ ସେ ଚୁପ୍ ହେଇଯିବେ, କାନ୍ଦ ବନ୍ଦ କରିଦେବେ। ତେଣୁ ସେଇଟା ସମସ୍ତେ ଜାଣିଗଲେ ଯେ ଇଏ ଯେତେବେଳେ କାନ୍ଦିବେ କାନ୍ଦ ବନ୍ଦ କରିବା ପାଇଁ ଏଇ ନାମ କୀର୍ତ୍ତନ କରିବେ। ତେଣୁ ମହାପ୍ରଭୁ ଛୋଟ ପିଲାବେଳୁ ସମସ୍ତଙ୍କୁ ଏଇ ହରିନାମ କୀର୍ତ୍ତନ କରାଇଛନ୍ତି, ଯେତେବେଳେ ଦେଖିବେ ବହୁତ ଲୋକ ଆସିଛନ୍ତି ତାଙ୍କୁ ଦର୍ଶନ କରିବା ପାଇଁ ସେ ସମୟରେ ସେ କ୍ରନ୍ଦନ କରିବେ, କ୍ରନ୍ଦନ ଜନକ ସମସ୍ତେ ମହାମନ୍ତ୍ର କୀର୍ତ୍ତନ କରିବେ, କୀର୍ତ୍ତନ କରିବା ପରେ ତାହେଲେ ସେ ପୁଣି କାନ୍ଦ ବନ୍ଦ ହେଇଯିବ। ଭଗବାନ ଏଇଭଳି ଭାବରେ ପ୍ରଥମ ଛୋଟ ପିଲା ଆସିବା ପୂର୍ବରୁ ମଧ୍ୟ ସେ ସମସ୍ତଙ୍କୁ ନାମ କୀର୍ତ୍ତନ କରାଇଛନ୍ତି, ସେଥିପାଇଁ ତାଙ୍କୁ କହୁଛି ସଂକୀର୍ତ୍ତନ ଏକ ଗୀତର, ସେ ସଂକୀର୍ତ୍ତନର ଜନକ, ସଂକୀର୍ତ୍ତନ ପ୍ରଦାନ କରିଛନ୍ତି ଆମ ସବୁ। ଆଜି ସାରା ପୃଥିବୀରେ ଯେଉଁ ଭଗବାନ ନାମ କୀର୍ତ୍ତନ ହେଉଛି ସେ ତାର ମୂଳ ହେଉଛନ୍ତି ଚୈତନ୍ୟ ମହାପ୍ରଭୁ, ସେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ତେଣୁ ପିଲାଦିନେ ତାଙ୍କର ଯେତେବେଳେ ସଂସ୍କାର ସବୁ ରହିଛି ବିଭିନ୍ନ ସଂସ୍କାର, ସେହି ସମୟରେ ତାଙ୍କ ପିତା ଜଗନ୍ନାଥ ମିଶ୍ର ସେ କ'ଣ କଲେ ନା ସବୁ ଧାନ୍ୟ କୁନ୍ଥି ଖଇ କଡ଼ି ସ୍ୱର୍ଣ୍ଣ ତାପରେ ରଜତ ଆଦି ଏସବୁ ଆଣିକିରି ତାଙ୍କୁ ଦକ୍ଷୁ ଦେଉଛନ୍ତି, କ'ଣଟା ସେ ଗ୍ରହଣ କରିବେ, ଆମର ସବୁ ପିଲାଦିନେ ଜନ୍ମ ହେଲେ ସେସବୁ ରହିଛି। ତେଣୁ ଧରିବାର ନିମିତ୍ତ ସବ କହିଲା ଉପନୀତ, ଜଗନ୍ନାଥ ମିଶ୍ର ଏସବୁ ଆଣିକିରି ତାଙ୍କୁ ଦେଉଛନ୍ତି କୋଉଟା ସେ ଧରିବେ। ତେଣୁ ଜଗନ୍ନାଥ ବୋଲେ ଶୁଣ ବାପ ବିଶ୍ୱମ୍ବର, ଯାହା ଚିତ୍ତେ ରହେ ତାହା ଧର ସତର। ତେଣୁ ଏସବୁ ଜିନିଷ ଆଣିକିରି ସେ କହୁଛନ୍ତି ଯେ ବିଶ୍ୱମ୍ବର ତା ନାଁ ଦିଆଯାଇଛି, ବିଶ୍ୱମ୍ବର ତାଙ୍କ ନାମ ତ ନିମାଇଣ୍ଡ ଦିଆଯାଇଛି, ନାମକରଣ ସବୁ ହେଇଛି ଏହା ଭିତରେ। ତେଣୁ ଏଇ ସମୟରେ ଜଗନ୍ନାଥ ମିଶ୍ର କହୁଛନ୍ତି ଯେ ବିଶ୍ୱମ୍ବର ତମର ଯେଉଁଟା ଇଚ୍ଛା ହେଉଛି ସେଇଟା ଗ୍ରହଣ କର, ଏଇସବୁ ଯେଉଁ ରଖିଲେ ସବୁ ଧାନ ବହି ମାନେ ଭାଗବତ ବହି ବା ବିଭିନ୍ନ ପ୍ରକାର ସନ୍ଦେଶ ଇତ୍ୟାଦି, ଆଉ କେଉଁଠି ଧନ ସ୍ୱର୍ଣ୍ଣ ମୁଦ୍ରା ଇତ୍ୟାଦି ରଖିଛନ୍ତି, କେଉଁଠି ସ୍ୱର୍ଣ୍ଣ ରଖିଛନ୍ତି, କେଉଁଠି ରଜତ ବା ହୀରା ଏମିତି କ'ଣ ରୂପା ରଖିଛନ୍ତି, ଏସବୁ ରଖିଛନ୍ତି। ତେଣୁ ମହାପ୍ରଭୁ କ'ଣ କଲେ ନା ସକଳ ଛାଡ଼ିଆ ପ୍ରଭୁ ଶ୍ରୀ ସଚ୍ଚିଦାନନ୍ଦନ ଭାଗବତ ଧରିଆ ଦିଲ୍ଲୀ ନା ଆଲିଙ୍ଗନ, ଭାଗବତକୁ ସେ ଆଲିଙ୍ଗନ କରିଛନ୍ତି ଭାଗବତ। ତେଣୁ ମହାପ୍ରଭୁଙ୍କର ଜୀବନୀରେ କୁହାଯାଇଛି, ମହାପ୍ରଭୁଙ୍କ ସଂକ୍ଷେପ ଯଦି କୁହାଯିବ ଜୀବନୀକୁ ତାହେଲେ ଗୋଟେ ଶ୍ଳୋକ ଆମର କୁହାଯାଇଛି ଯେ ଆରାଧ୍ୟ ଭଗବାନ ବ୍ରଜେଶ ତନୟ ତଦ୍ଧାମ ବୃନ୍ଦାବନ ରମ୍ୟା କାଚିତ ଉପାସନା ବ୍ରଜବତ ବର୍ଗେଣ ଯା କଳ୍ପିତା ଶ୍ରୀମଦ ଭାଗବତମ ପ୍ରମାଣମ ଅମଳମ ପ୍ରେମା ପୁମାର୍ତ୍ତ ମହା ଶ୍ରୀ ଚୈତନ୍ୟ ମହାପ୍ରଭୁର ମଦନ୍ତମ ତତ୍ରାଧରଣମ ପର କୁହାଯାଇଛି। ବିଶ୍ୱନାଥ ଚକୁର ଠାକୁର ପ୍ରଶ୍ନ କରିଛନ୍ତି ତ ସିଏ ମହାପ୍ରଭୁଙ୍କର ଜୀବନକୁ ଯଦି ଆମେ ସଂକ୍ଷେପରେ ବର୍ଣ୍ଣନା କରିବା, ଗୋଟିଏ ଶ୍ଳୋକରେ ବର୍ଣ୍ଣନା କରାଯାଇଛି, ସେ କ'ଣ ତାଙ୍କ ଜୀବନୀ ନା ସେ କହୁଛନ୍ତି ସେ ଶିଖେଇଛନ୍ତି କିଏ ଆରାଧ୍ୟ। ଆରାଧ୍ୟ ଆମେ ବହୁତ ପ୍ରକାର ଆରାଧନା କରୁଛେ, ବହୁତ କିଛି ଆରାଧନା କରୁଛେ, କିନ୍ତୁ ଶ୍ରେଷ୍ଠ ଆରାଧ୍ୟ କିଏ ନା ଆରାଧନା ନାମ ସର୍ବେଶାନ ବିଷ୍ଣୁର ଆରାଧନା କରମ ଆରାଧ୍ୟ ଭଗବାନ ବ୍ରଜେଶ ତନୟ, ବ୍ରଜେଶ ତନୟ ଯିଏ ନନ୍ଦ ମହାରାଜଙ୍କର ପୁତ୍ର ସିଏ ହେଉଛନ୍ତି ଶ୍ରେଷ୍ଠ ଆରାଧ୍ୟ, ଏବଂ ତାଙ୍କର ଧାମ ଯେଉଁ ବୃନ୍ଦାବନ ଧାମ ସେଇଟା ମଧ୍ୟ ଶ୍ରେଷ୍ଠ ଆରାଧ୍ୟ, ବୃନ୍ଦାବନ ତଦ୍ଧାମ ବୃନ୍ଦାବନ। ଏବଂ ଭଗବାନ କେମିତି ଆରାଧନା କରାଯିବ ନା ରମ୍ୟା କାଚିତ ଉପାସନା ବ୍ରଜବଧୁ ବର୍ଗେଣ ଯା କଳ୍ପିତା, ଗୋପୀମାନେ ଯେଉଁଭଳି ଭାବରେ ଭଗବାନଙ୍କର ଆରାଧନା କରିଛନ୍ତି ସେ ଆରାଧନା ହେଉଛି ଶ୍ରେଷ୍ଠ ଆରାଧନା। ଏବଂ ଶ୍ରୀମଦ୍ ଭାଗବତମ ପ୍ରମାଣ ମନୋଳମ, ଯେତେ ପ୍ରମାଣ ଅଛି ତା ଭିତରେ ଶ୍ରେଷ୍ଠ ପ୍ରମାଣ ହେଉଛି ଚୈତନ୍ୟ ଶ୍ରୀମଦ୍ ଭାଗବତମ, ଶ୍ରୀମଦ୍ ଭାଗବତମ ପ୍ରମାଣ ମନୋଳମ ପ୍ରେମା ପୁମାର୍ତ୍ତ ମହାନ। ସାଧାରଣତଃ ଧର୍ମ କହି ଲୋକମାନେ ବୁଝୁଥିଲେ କ'ଣ ନା ଧର୍ମ ଅର୍ଥ କାମ ମୋକ୍ଷ, ଏଇ ଚାରୋଟିକୁ ଭାବୁଥିଲେ ଧର୍ମ ବୋଲି, କିନ୍ତୁ ମହାପ୍ରଭୁ ଆସି କହିଲେ ଇଏ ସବୁ କହିଥାଉ ଧର୍ମ ସେସବୁ ତ୍ୟାଗ କର, କହିକି ପ୍ରେମ ମହାର୍ଥ ମହାନ, ପ୍ରେମଟା ହେଉଛି ପଞ୍ଚମ ପୁରୁଷାର୍ଥ ସେ ପ୍ରଦାନ କରିଛନ୍ତି, ଇଏ ହେଉଛି ଚୈତନ୍ୟ ମହାପ୍ରଭୁଙ୍କର ମତ। ଏଇଟା ହେଉଛି ଚୈତନ୍ୟ ମହାପ୍ରଭୁଙ୍କ ଜୀବନକୁ ସଂକ୍ଷେପରେ ଏଇଟା ଗ୍ରହଣ କରାଯାଇଛି ଗୋଟେ ଶ୍ଳୋକରେ। ତେଣୁ ଥରେ ମହାପ୍ରଭୁ କରିଛନ୍ତି ଏଭଳି ଭାବରେ ଭଗବାନ ଯେତେବେଳେ କୃଷ୍ଣ ଯେତେବେଳେ ଦ୍ୱାପର ଯୁଗରେ ବିଭିନ୍ନ ସବୁ ଲୀଳା କରୁଥିଲେ, ବିଭିନ୍ନ ଘରେ ଯାଇକି ଚୋରି କରୁଥିଲେ, ଦହି ଲବଣୀ ସବୁ ଖାଉଥିଲେ, ସେଭଳି ଭାବରେ ମଧ୍ୟ ମହାପ୍ରଭୁ ସେଭଳି ଭାବରେ ସବୁ ଲୀଳା କରିଛନ୍ତି। ଆଉ ଗୋଟେ ଥର କ'ଣ ହେଇଛି, ଦୁଇ ଜଣ ଚୋର ଦୁଇ ଜଣ ଆସିଛନ୍ତି ମହାପ୍ରଭୁଙ୍କର ଅଙ୍ଗରେ ସବୁ ଶରୀରରେ ବିଭିନ୍ନ ପ୍ରକାର ଅଳଙ୍କାର ସବୁ ରଖା ହେଇଛି ରଖିଛନ୍ତି ଧାରଣ କରିଛନ୍ତି। ତେଣୁ ସେ ଅଳଙ୍କାରକୁ ଦେଖି ସେ ଚୋରମାନେ ସବୁ ଲୋଭ କରିଛନ୍ତି। ଏତେ ଛୋଟ ପିଲାଟିର ଶରୀରରେ ଏତେ ସବୁ ଧାନ ଅଳଙ୍କାର ସବୁ ରହିଛି, ତେଣୁ ସେ ତାକୁ ଚୋରି କରିବା ପାଇଁ ସେ ଚିନ୍ତା କରୁଛନ୍ତି କେମିତି ଏଗୁଡ଼ା ସବୁ ନେଇଯିବ। ତେଣୁ କ'ଣ କଲେ ସେ ତାକୁ ମାଇଙ୍କୁ କ'ଣ କଲେ ତାକୁ ବହୁତ ଆଦର ଯତ୍ନ କରିକିରି ତାକୁ ନେଇଗଲେ, ଆମେ ତାଙ୍କୁ ସନ୍ଦେଶ ଦେବା ଏମିତି କହିକି ତାଙ୍କୁ ସବୁ ନେଇଯାଇଛନ୍ତି। ମହାପ୍ରଭୁ ତାଙ୍କୁ ମୋହ କରିଛନ୍ତି କରିଦେଇଛନ୍ତି ମଧ୍ୟ, ତେଣୁ ମହାପ୍ରଭୁ ତାଙ୍କ ସହ ଚାଲିଯାଇଛନ୍ତି। ଚୋରମାନେ ଚିନ୍ତା କରୁଛନ୍ତି ଆମେ ୟାକୁ ନେଇକି ଗୋଟେ ନିର୍ଜନ ସ୍ଥାନକୁ ଯାଇକିରି ତାଙ୍କର ଦେହରେ ଯେଉଁ ସବୁ ରହିଛି ସେ ଅଳଙ୍କାର ସବୁ ରହିଛି ସେସବୁ କାଢ଼ିକି ନେଇ ଏମିତି ଚିନ୍ତା କରୁଛନ୍ତି। ତେଣୁ ତାଙ୍କୁ ସେ ବୁଲାଇକି କହୁଛନ୍ତି ଆମେ ତାଙ୍କୁ ସନ୍ଦେଶ ଦେବା, ଆସ ଏଇ ଆଗରେ ମାର୍କେଟରେ ଅଛି କିଣିବା ସବୁ କହିକିରି ନେଇଯାଉଛନ୍ତି। ନେଇକିରି ସେ ତାଙ୍କୁ ଗୋଟେ ନିର୍ଜନ ସ୍ଥାନକୁ ନେଇକି ଗୋଟେ ଗୋପନୀୟ ସ୍ଥାନକୁ ଯେଉଁଠି କେହି ନଥିବେ ନିଛାଟିଆ ସ୍ଥାନ ନେଇକି ଚିନ୍ତା କରୁଛନ୍ତି। କିନ୍ତୁ ମହାପ୍ରଭୁ ତାଙ୍କୁ ଏଭଳି ଭାବରେ ମୋହ କରିଦେଇଛନ୍ତି, ସେମାନେ ସେ ତାଙ୍କର ତାଙ୍କର ଯେଉଁ ବସା ତାଙ୍କର ବାଟ ତାଙ୍କ ନିଜ ଘର ଅଛି ସେଇଠି ତାଙ୍କର ସବୁ ଆଡ଼ା ସବୁ ରହିଛି, ସେଇଠି ସେମାନେ ଭାବୁଛନ୍ତି ଚିନ୍ତା କରୁଛନ୍ତି ଯିବା ପାଇଁ। କିନ୍ତୁ ମହାପ୍ରଭୁ ତାଙ୍କୁ ଏଭଳି ବୁଲେଇ ଦେଇଛନ୍ତି ସେ ଆଉ ସେ ତାଙ୍କର ନିଜ ଘରର ରାସ୍ତା ଜାଣିପାରୁନାହାନ୍ତି, ସେ ଏମିତି ବୁଲି ବୁଲି ଆସିକି ଅନ୍ତିମରେ ପୁଣି ସେଇ ମହାପ୍ରଭୁର ଜଗନ୍ନାଥ ମିଶ୍ରଙ୍କ ଦ୍ୱାରା ପହଞ୍ଚାଇଛନ୍ତି। ଏଣେ ମହାପ୍ରଭୁ ନାହାନ୍ତି ଯେତେବେଳେ ଦେଖିକି ନିମାଇ ପଡ଼େ ନିମାଇ ନାହିଁ ବିଶ୍ୱମ୍ବର ନାହିଁ ବୋଲି କହିକିରି ସବୁ ନବଦ୍ୱୀପବାସୀମାନେ ତାଙ୍କର ଯେଉଁମାନେ ପଡ଼ିଶା ଘରର ତାଙ୍କର ପିତା ମାତା ଏମାନେ ସବୁ ଭାଳି ପଡ଼ିଯାଇଛି କୁଆଡ଼େ ଗଲା ନିମାଇ ଏଇ ଯେତେବେଳେ ଚିନ୍ତା କରୁଛନ୍ତି ସମସ୍ତେ କାନ୍ଦ ଗୋପାଳ ଆରମ୍ଭ ହେଇଗଲାଣି। ତେଣୁ ସେହି ସମୟରେ 14 ଜଣ ଆସିକି ସେଠି ପହଞ୍ଚାଇଛି। ତେଣୁ ନିମାଇ ତାଙ୍କର ଯେଉଁ କାନ୍ଦରେ ଚଢ଼ିଥିଲେ ତା କାନ୍ଦରେ ଓଲି ପଡ଼ିକିରି ସେ ତାଙ୍କ ବାପା ମାଆ ପାଖକୁ ପଡ଼ିଯାଇଛନ୍ତି। ତେଣୁ ଚୋରମାନେ ଦେଖିଲେ ଆରେ ଏମିତି କେମିତି ହେଲା, ଆମେ ତ ନେଉଥିଲେ ଆଙ୍କୁ ଆମର ଘରକୁ ନେଇକି ତାଙ୍କୁ ସବୁ ତାଙ୍କର ଅଣ୍ଡା ସବୁ ନେଇଯିବା ପାଇଁ ଏମିତି କେମିତି ହେଲା, ବୋଧେ ଆମର ଚଣ୍ଡୀଙ୍କର ପୂଜା ବସିବାନି ବୋଧେ ଚଣ୍ଡୀ ବୋଧେ ଆମକୁ ଦୋଷ କରିଛନ୍ତି ଯେକି ଆମେ ଆଉ ଗୋଟେ ଦିନ ଆସି ଏଭଳି ଭାବରେ ସେ ଚିନ୍ତା କରୁଛନ୍ତି। ନିତ୍ୟାନନ୍ଦ ପ୍ରଭୁଙ୍କର ମଧ୍ୟ ସେଭଳିଆ ହେଇଥିଲେ, ଚୋରମାନେ ତାଙ୍କଠୁ ତାଙ୍କର ଅଳଙ୍କାର ସବୁ ଚୋରି ନେବା ପାଇଁ ଚିନ୍ତା କରିଥିଲେ, କିନ୍ତୁ ସେ ସେମାନେ ମଧ୍ୟ ବିଭିନ୍ନ ପ୍ରକାର ଅସୁବିଧା ତାଙ୍କ ସହ ଆସିଥିଲେ, ସବୁ ମନା କରାଯାଇଥିଲା। ତେଣୁ ଥରେ ଜଗନ୍ନାଥ ମିଶ୍ର ତାଙ୍କ ପୁଅକୁ କହୁଛନ୍ତି ଯେ ବାପ ଟିକେ ମୋର ସେ ବହି ଆଣିବ ଗ୍ରନ୍ଥ ଟିକେ ଆଣିବି ଟିକେ ପାଠ କରିକି ପଢିବି ଟିକେ କହିକି ଯେତେବେଳେ କହୁଛନ୍ତି, ତେଣୁ ନିମାଇ କ'ଣ କରୁଛନ୍ତି ଯାଇକିରି ତାଙ୍କର ଯେଉଁ ଭାଗବତ ପ୍ରତି ସବୁ ରହିଛି ସେସବୁ ଯେତେବେଳେ ଆଣିବା ପାଇଁ ଯାଉଛନ୍ତି ସେ ସମୟରେ ରୁଣୁଝୁଣ ଶବ୍ଦ ଶୁଣୁଛି, ତାଙ୍କ ପାଦ ପକେଇଲେ ଯେମିତି ଘୁଙ୍ଗୁର ପିନ୍ଧିଲେ ପାଦରେ ରୁଣୁଝୁଣ ଶବ୍ଦ ବାଜିବ ନା ନୂପୁର ପିନ୍ଧିଲେ ରୁଣୁଝୁଣ ଶବ୍ଦ ହେବ ସେଇଭଳିଆ ରୁଣୁଝୁଣ ଶବ୍ଦ ହେଉଛି, କିନ୍ତୁ ତାଙ୍କର ପାଦରେ କୌଣସି ନୂପୁର ନାହିଁ। ତେଣୁ ଜଗନ୍ନାଥ ମିଶ୍ର ଆଉ ସଚିଦେବୀ ଆଶ୍ଚର୍ଯ୍ୟ କ'ଣ ଇଏ ତ ପିଲା ଯେତେବେଳେ ପାଦ ପକାଉଛି ରୁଣୁଝୁଣ ଶବ୍ଦ ହେଉଛି କିନ୍ତୁ ଏଇଠି ତାଙ୍କର ତ ପାଦରେ ତ କିଛି ନୂପୁର ରଖା ହେଇନି ତାହେଲେ କେମିତି ଏଇଟା ରୁଣୁଝୁଣ ଶବ୍ଦ କେଉଁଠୁ ଆସୁଛି। ତେଣୁ ଜଗନ୍ନାଥ ମିଶ୍ର କହୁଛନ୍ତି ବୋଧେ ଶାଳଗ୍ରାମ ଯେଉଁ ଆମେ ପୂଜା କରୁଛେ ଶାଳଗ୍ରାମ ବୋଧେ ବାଳକ ବାଳକରେ ଚାଲୁଛନ୍ତି ଯେଉଁଥିପାଇଁ କି ଏ ରୁଣୁଝୁଣ ଶବ୍ଦ ଶୁଣୁଛି। ଏବଂ ତାପରେ ଭଗବାନ ମାନେ ଜଗନ୍ନାଥ ମିଶ୍ର ଦେଖୁଛନ୍ତି ତାଙ୍କର ଘରେ ଯେଉଁ ପାଦ ଚିହ୍ନ ସବୁ ପଡ଼ିଛି ସେ ପାଦ ଚିହ୍ନରେ ସବୁ ଭଗବାନଙ୍କର ଯେଉଁ ପାଦପଦ୍ମ ରହିଛି ତାହାତେ ବିଭିନ୍ନ ପ୍ରକାର ଚିହ୍ନ ସବୁ ରହିଛି। ପଞ୍ଚମ ଅଧ୍ୟାୟ ନବମ ଶ୍ଳୋକରେ କୁହାଯାଇଛି ଯେ ସବ ଗୃହେ ଦେଖେ ରୂପ ପଦ ଚିହ୍ନ ଭଜ୍ର ଅଙ୍କୁଶ ପତାକା ଦିନ। ମହାପ୍ରଭୁଙ୍କର ଭଗବାନଙ୍କର ଆମେ କେମିତି ଜାଣିବା ଭଗବାନ ବୋଲି ନା ଭଗବାନ ସବୁ ଲକ୍ଷଣ ସବୁ ରହିଛି, ସ୍ୱରୂପ ଲକ୍ଷଣ ଆଉ ଗୋଟେ ତଟସ୍ଥା ଲକ୍ଷଣ। ଭଗବାନଙ୍କର ଅଙ୍ଗକାନ୍ତି ଯେଉଁ ରହିଛି ସେ ଅଙ୍ଗକାନ୍ତିରୁ ଆମେ ଜାଣିବା ହେଉଛନ୍ତି ଭଗବାନ ବୋଲି ଆମର ବର୍ଣ୍ଣନା କରାଯାଇଛି। ମହାପୁରୁଷ ବା ଭଗବାନଙ୍କୁ କେମିତି ଜାଣିବା ତାଙ୍କର 32 ଲକ୍ଷଣ ରହିଛି, ଆଜାନ ଲମ୍ବିତ ଭୁଜ ତାଙ୍କର ମାଉଦୁଟି ବହୁତ ଜାଣୁ ଜଙ୍ଗ ପର୍ଯ୍ୟନ୍ତ ଲମ୍ବିଥିବ ଆଜାନ ଲମ୍ବିତ ଭୁଜ ଏଭଳି ଭାବରେ ବିଭିନ୍ନ 32 ଲକ୍ଷଣ ସବୁ ରହିଛି। ତେଣୁ ସେଇଭଳି ଭାବରେ ଭଗବାନଙ୍କର ହସ୍ତରେ ଏବଂ ପାଦରେ ବିଭିନ୍ନ ପ୍ରକାର ଚିହ୍ନ ସବୁ ରହିଛି। ଆମର ଚେତନ ଭାଗବତ ବର୍ଣ୍ଣନା କରାଯାଉଛି ଧ୍ୱଜ ବଜ୍ର ଅଙ୍କୁଶ ପତାକା ଏଭଳି ବିଭିନ୍ନ ପ୍ରକାର ଚିହ୍ନ ସବୁ ରହିଛି ଭଗବାନଙ୍କର ପାଦ ପଦରେ। ତେଣୁ ଜଗନ୍ନାଥ ମିଶ୍ର ଆଉ ସଚିଦେବୀ ଦେଖୁଛନ୍ତି ଗୃହରେ ବିଭିନ୍ନ ପ୍ରକାର ପାଦ ଚିହ୍ନ ଯେଉଁ ପଡ଼ିଛି ତା ଦେହରେ ଏଇସବୁ ଚିହ୍ନ ଆସୁଛି। ତେଣୁ ସେମାନେ ଜଗନ୍ନାଥ ବିଷୟରେ କହୁଛନ୍ତି ବୋଧେ ଆମର ଯେଉଁ ଶାଳଙ୍କୁ ଆମେ ପୂଜା କରୁଛେ ସେ ବାଳଗୋପାଳ ଏଇଭଳିଆ ଚାଲୁଛି, କିନ୍ତୁ ସେ ଜାଣିପାରୁନାହାନ୍ତି ଯେ ତାଙ୍କର ପୁଅ ହେଉଛନ୍ତି ସ୍ୱୟଂ ଭଗବାନ ବୋଲି, ଭଗବାନ ତ ଭକ୍ତ ଉପରେ ଆସିଛନ୍ତି ନା, ଏମିତି ଭଗବାନ ଯେତେବେଳେ ବୃନ୍ଦାବନରେ ଲୀଳା କରୁଥିଲେ ସେ ସେମାନେ ମଧ୍ୟ ନନ୍ଦ ମହାରାଜ ଆଉ ଯଶୋଦା ମାତା ସେମାନେ ଜାଣିନଥିଲେ ହେଉଛନ୍ତି ଭଗବାନ ବୋଲି, ବା ତାଙ୍କର ଗୋପସଖାମାନେ ବା ଗୋପୀମାନେ ଏମାନେ କେହି ଜାଣୁନାହାନ୍ତି ଇଏ ହେଉଛନ୍ତି ଭଗବାନ ବୋଲି। ଯଦି ଭଗବାନ ମନ ପ୍ରକାର ସବୁ ଅତି ଆଶ୍ଚର୍ଯ୍ୟ ଲୀଳା ସବୁ କରିଛନ୍ତି, ଅଦ୍ଭୁତ ଲୀଳା ସବୁ କରିଛନ୍ତି ଯାହାକି ମାନବ ଦ୍ୱାରା ସମ୍ଭବ ନୁହଁ, କିନ୍ତୁ ଭଗବାନ ଗୋବର୍ଦ୍ଧନ ଧାରଣ କଲେ, ପୁତନାକୁ ଯୋଉ ଉତ୍ସାହ ଦିନରେ ପୁତନାକୁ ତାର ବିନାଶ କଲେ, ଏସବୁ ଲୀଳା ସବୁ ଯୋଉ କରିଛନ୍ତି ଏ ସାଧାରଣ ଲୋକ କରିପାରିବେନି, ମନୁଷ୍ୟମାନଙ୍କ ଦ୍ୱାରା ଏଇଟା ଶକ୍ତି ନାହିଁ ମନୁଷ୍ୟର, କିନ୍ତୁ ଏଇଟା ଦେଖିକି ମଧ୍ୟ ସେମାନେ ଜାଣିପାରୁନାହାନ୍ତି। ତେଣୁ ସେଇଭଳିଆ ନବଦ୍ୱୀପବାସୀମାନେ ଏବଂ ବିଶେଷ ଭାବେ ଜଗନ୍ନାଥ ମିଶ୍ର ଏବଂ ଶଶୀ ଦେବୀ ଏମାନେ ମଧ୍ୟ ଇଏ ନିମାଇ ପଣ୍ଡିତ ସ୍ୱୟଂ ଭଗବାନ ବୋଲି ସେ ଜାଣିପାରୁନାହାନ୍ତି। ବହୁତ ଲୀଳା ରହିଛି, ଆମେ କିଛି କିଛି ଲୀଳାକୁ ସଂକ୍ଷେପରେ ବର୍ଣ୍ଣନା କରୁଛେ। ଥରେ ଗୋଟେ ଜଣେ ବ୍ରାହ୍ମଣ ଆସିଥିଲେ ତୀର୍ଥ କରିବା ପାଇଁ ଯାଉଛନ୍ତି, ଜଣେ ବ୍ରାହ୍ମଣ ବିଭିନ୍ନ ଜାଗା ସବୁ ତୀର୍ଥ କରୁଛନ୍ତି, ତେଣୁ ସେ ନବଦ୍ୱୀପ ଧାମ, ନବଦ୍ୱୀପ ଧାମ ହେଉଛି ବ୍ରଜଧାମ। ଆମେ କହିଛି ଯେଉଁମାନେ ଜାଣନ୍ତି ନବଦ୍ୱୀପ ଧାମ ହେଉଛି ବ୍ରଜଧାମ ବୋଲି ସେମାନଙ୍କର ବ୍ରଜଭୂମି ବାସ ହୁଏ, ଏବଂ ସେମାନେ ବ୍ରଜଭୂମିର ରହିଲେ ଯେଉଁଭଳିରେ ପାଇପାରନ୍ତି, ଯେଉଁ ଫଳ ପାଇପାରନ୍ତି, ନବଦ୍ୱୀପ ଭୂମି ଖାଲି ଜାଣିବ ଯଦି ଇଏ ହେଉଛି ବ୍ରଜଧାମ ବୋଲି ତାହା ମଧ୍ୟ ସେ ଫଳ କରିଥାଏ। ତେଣୁ ସେ ବ୍ରାହ୍ମଣ ଜଣକ ବିଭିନ୍ନ ତୀର୍ଥ କରିକି ଯେତେବେଳେ ଆସନ୍ତି ସେ ସମୟରେ ଗୋଟେ ଥର ସେ ଆସି ପହଞ୍ଚନ୍ତି ନବଦ୍ୱୀପ ଧାମରେ ପହଞ୍ଚନ୍ତି। ନବଦ୍ୱୀପ ଧାମରେ ଶଚୀ ମାତା ଏବଂ ଜଗନ୍ନାଥ ମିଶ୍ର ତାଙ୍କୁ ନିମନ୍ତ୍ରଣ କରିଛନ୍ତି, ତାଙ୍କ ଗୁରୁକୁ ନିମନ୍ତ୍ରଣ କରିଛନ୍ତି, ତେଣୁ ସେ ତାଙ୍କ ଘରେ ଆସିକରି ସବୁ ପାକ କରୁଛନ୍ତି ବା ରୋଷେଇ କରୁଛନ୍ତି। ରୋଷେଇ କରିକି ସେ ଭଗବାନଙ୍କୁ ଷୋଡ଼ଶ ମନ୍ତ୍ରରେ ସେ ଉପଚାର ବାଳଗୋପାଳଙ୍କର ଉପଚାର କରନ୍ତି, ମାନେ ବାଳଗୋପାଳଙ୍କର ତାଙ୍କ ଇଷ୍ଟଦେବ ହେଉଛନ୍ତି ବାଳଗୋପାଳ, ତାଙ୍କୁ ସେ ପୂଜା କରନ୍ତି ଏବଂ ତାଙ୍କୁ ସେ ଭୋଗ ଅର୍ପଣ କରିକି ସେ ପ୍ରସାଦ ପାଇବ, ଏଇଥିପାଇଁ ସେ ସବୁ ରୋଷେଇ କରୁଛନ୍ତି। ସେଇ ଗୋଟେ ଲୀଳାଟି ଜିତେ, ତେଣୁ ସେ କେତେ ବ୍ରାହ୍ମଣ କ'ଣ କରିଛନ୍ତି, ତେଣୁ ତାଙ୍କୁ ଜଗନ୍ନାଥ ମିଶ୍ର ଏବଂ ଶଚୀ ଦେବୀ ସବୁ ବିଭିନ୍ନ ପ୍ରକାର ତାଙ୍କର ଯେଉଁ ସବୁ ଖାଦ୍ୟ ଦରକାର ଏସବୁକୁ ସେ ଦେଇଛନ୍ତି ତାଙ୍କୁ। ଦେଲା ପରେ ସେ ସବୁ ରନ୍ଧନ କରୁଛନ୍ତି, ରନ୍ଧନ କରିସାରିକି ଯେତେବେଳେ ସବୁ ତିଆରି ହେଇଗଲା, ଅନ୍ନ ଡାଲି ସବ୍ଜି ଏସବୁ ହେଇଗଲା ପରେ ତାପରେ ସେ ତାଙ୍କର ବାଳଗୋପାଳ ଭୋଗ ଲଗାଉଛନ୍ତି। ଭୋଗ ଲଗେଇକି ଯେତେବେଳେ ସେ ଇଏ କରୁଛନ୍ତି, ଗାୟତ୍ରୀ କରୁଛନ୍ତି, ଭଗବାନଙ୍କୁ ଧ୍ୟାନ କରୁଛନ୍ତି, ସେହି ସମୟରେ ଇଏ ନିମାଇ ପଣ୍ଡିତ କରୁଥିଲା, ସେ ପହଞ୍ଚାଇକିରି ସେ ଖାଦ୍ୟ ଗ୍ରହଣ କରୁଛନ୍ତି। ତେଣୁ ଇଏ ଯେତେବେଳେ ଆଖି ଖୋଲିଦେଲେ ଦେଖିଲେ ନିମାଇ ପଣ୍ଡିତ ଆସିକି ସେ ତାଙ୍କର ଭଗବାନ ଭୋଗ ଅର୍ପଣ କରାଉଛି, ଭାବିଲେ ସେ ଗ୍ରହଣ କରିଦେଉଛନ୍ତି, ତେଣୁ ସେ ହାହାକାର କରିପକାଇଛନ୍ତି, ପାଟିରେ କରିଛନ୍ତି, ସେ ସମୟରେ ସମସ୍ତେ ଆସି ପହଞ୍ଚାଇଛନ୍ତି। ସମୟ ଦେଖିକି ନିମାଇ ପଣ୍ଡିତର ଏଇ ଅଦ୍ଭୁତ ଦେଖିକି ସବୁ ନିମାଇ ପଣ୍ଡିତ ସବୁ ଗାଳି ଦେଇଛନ୍ତି। ତାପରେ ସେ ତୃତୀୟ ବ୍ରାହ୍ମଣ କହୁଛନ୍ତି ଯେ ମୋର ଆଜି ବୋଧେ ଭାଗ୍ୟରେ ନାହିଁ, ରନ୍ଧନ ଖାଦ୍ୟ ଖାଇବା ପାଇଁ ନାହିଁ, ତେଣୁ ମୋତେ କିଛି ଫଳମୂଳ ଦିଏ, ମୁଁ ଖାଇକି ପଳେ, ଏ ଛୋଟ ପିଲା ଏ ଜାଣିନି ଆଉ କ'ଣ କରିବା। ତେଣୁ ସଚିନତା ବିଶେଷ ଭାବରେ ଅନୁରୋଧ କରୁଛନ୍ତି, ସେ ତାଙ୍କୁ ବହୁତ ଅନୁରୋଧ କରୁଛନ୍ତି ଯେ ନାହିଁ ଆପଣ ଏଥିରେ ତ ନିଶ୍ଚିତ ଭାବରେ ଆପଣ ରୋଷେଇ କରନ୍ତୁ, ଭଗବାନଙ୍କୁ ଅର୍ପଣ କରନ୍ତୁ, ଆମେ ଆମର ପୁଅକୁ ଘରେ ବାନ୍ଧିକି ରଖୁ, ଆଉ ସେ ଆସିପାରିବନି, ଆପଣ ଆମକୁ କ୍ଷମା କରନ୍ତୁ, ଆମର ଭୁଲ ହେଇଯାଇଛି, ଆମେ ସବୁ ପୁଅକୁ ରଖିପାରୁନି କହିକିରି। ତାପରେ ସେ କେତେବେଳେ ରାଜି ହେଇକିରି ସେ ପୁଣି ଥରେ ରୋଷେଇ କରିଛନ୍ତି, ପୁଣି ଥରେ ରୋଷେଇ କରିଛନ୍ତି। ଜଗନ୍ନାଥ ମିଶ୍ର ଶଶୀ ଦେବୀ ତାଙ୍କର ପୁଅକୁ ନେଇକି ରଖିକି ଗୋଟେ ଘର ଭିତରେ କବାଟ ଦେଇକି ରଖିଛନ୍ତି, ସେ ଯେମିତି ଆସିନି ପାରେ। ଏଣୁ ଇଏ ସବୁ ରୋଷେଇବାସ କରିକି ପୁଣି ଯେତେବେଳେ ଭୋଗ ଲଗାଉଛନ୍ତି, ଗାୟତ୍ରୀ କରୁଛନ୍ତି, ବେଳେ ବାଳଗୋପାଳଙ୍କୁ ଧ୍ୟାନ କରୁଛନ୍ତି, ଗାୟତ୍ରୀ କରୁଛନ୍ତି, ଭଗବାନଙ୍କୁ ଧ୍ୟାନ କରୁଛନ୍ତି, ସେହି ସମୟରେ ପୁଣି ଇମାଇ ପୁଣି ଗୋଟେ ଆସି ପହଞ୍ଚିଯାଇଛନ୍ତି, ହାତରେ ଯାଇଛନ୍ତି, ଆସିକି ସେ ଖାଦ୍ୟ ଗ୍ରହଣ କରୁଛନ୍ତି। ତେଣୁ ସେ ଯେତେବେଳେ ଆଖି କରିଦେବେ ଖେଳ ପୁଣି ନିମାଇ ପଣ୍ଡିତ ସେ ଏଇଭଳି ଭାବରେ ଲୀଳା ମାନେ ରାତି ଅଧ କରୁଛନ୍ତି, ଆଉ ଥରେ ପୁଣି ତାଙ୍କୁ ଅନୁରୋଧ କରିଛନ୍ତି, ତାଙ୍କର ଭାଇ ଯିଏ ବିଶ୍ୱରୂପ ସେ ମଧ୍ୟ ଅନୁରୋଧ କରିଛନ୍ତି, ଏଇଭଳି ଭାବରେ ହେଇକିରି ସମସ୍ତେ ଶୋଇପଡ଼ୁଛନ୍ତି। ତୃତୀୟ ବ୍ରାହ୍ମଣ ଯେତେବେଳେ ରୋଷେଇ କରିକି ଅନ୍ତିମରେ ପୁଣି ଭଗବାନ ଭୋଗ ଲଗାଉଛନ୍ତି, ସେ ସମୟରେ ଯେତେବେଳେ ନିମାଇ ପଣ୍ଡିତ ଆସି ସେ ଖାଦ୍ୟ ଗ୍ରହଣ କରୁଛନ୍ତି, ସେ ସମୟରେ ପୁଣି ଯେତେବେଳେ ସେ ପାଟି କରିବାକୁ ଆରମ୍ଭ କରୁଛନ୍ତି, ସେତେବେଳେ ସେ ତାଙ୍କୁ କହିଛନ୍ତି ପ୍ରକୃତରେ ତମେ ମୋତେ ଧ୍ୟାନ କରୁଛ, ତମେ ଯାହାକୁ ଧ୍ୟାନ କରୁଛ ମୁଁ ହେଉଛି ସେଇ, ତମେ ମୋତେ ଧ୍ୟାନ କରୁଛ ଖାଇବା ପାଇଁ ଧ୍ୟାନ କରୁଛ, ମୁଁ ଆସି ଖାଇବି ପୁଣି କେମିତି ତମେ ମୋ ଉପରେ ପାଟି ଲଗାଉଛ। ଏଭଳି ଭାବରେ ମହାପ୍ରଭୁ ତାଙ୍କୁ ଦେଇଛନ୍ତି, ଦର୍ଶନ ଦେଇଛନ୍ତି, ମାନେ ତାଙ୍କର ଷଡ଼ଭୁଜ ଦର୍ଶନ ଦେଇଛନ୍ତି। ଦୁଇ ହାତରେ ଭଗବାନ କେମିତି ରାମଚନ୍ଦ୍ର ତାଙ୍କର ଧନ ଧାରଣ କରିଛନ୍ତି, ଏବଂ ଆଉ ଦୁଇ ହାତରେ ବଂଶୀ ଧାରଣ କରିଛନ୍ତି, ଆଉ ଦୁଇ ହାତରେ କମଣ୍ଡଳୁ ଆଉ ଦଣ୍ଡ କମଣ୍ଡଳୁ ଧାରଣ କରିଛନ୍ତି, ଏଇ ଭଗବାନଙ୍କ ରୂପ ଦର୍ଶନ କରିଛନ୍ତି ଏହି ସଂଖ୍ୟାକୁ ଦେଖେଇଛନ୍ତି ଏବଂ ତା କହିଛନ୍ତି ଯେବେ ତମେ ପ୍ରତି ଜନ୍ମରେ ତମେ ମୋର ଭକ୍ତ ଆଉ ପ୍ରତି ଯୁଗରେ ତମେ ମୋର ଭକ୍ତ ହେଇକି ଆସିଛ, ତ୍ରେତା ଯୁଗରେ ଦ୍ୱାପର ଯୁଗରେ ତମେ ମୋର ଭକ୍ତ ହେଇଥିଲ, ତମେ ଏଇଭଳି ଭାବରେ ଆମ ଗୃହକୁ ଆସିକରି ଖାଦ୍ୟ ଗ୍ରହଣ କରିଥିଲ, ତମେ ସବୁ ଭୁଲି ଯାଇଛ, ତାଙ୍କୁ ସବୁ ସ୍ମରଣ କରାଇଛନ୍ତି ଏବଂ କହିକରି ନିଜର ରୂପକୁ ତାଙ୍କୁ ଦର୍ଶନ ଦେଇଛନ୍ତି ଏବଂ ତାଙ୍କୁ କହିଛନ୍ତି ତମେ ଏକଥା କାହାକୁ କହିବନି, ଇଏ ସବୁ ବହୁତ ଗୁପ୍ତୀୟ ଜିନିଷ, ବହୁତ ଗୁପ୍ତ ଜିନିଷ, ଏଟାକୁ କାହାକୁ କହିବନି। ତେଣୁ ସେ ତତ୍ୱଗ୍ରହଣ ଭଗବାନଙ୍କ ଦର୍ଶନ ପାଇକି ବହୁତ କୃତକୃତ ହେଇଯାଇଛନ୍ତି, ତାଙ୍କର ଚିତ୍ତଭ୍ରମଣ ଫଳ ସେ ପ୍ରାପ୍ତ ହେଇଯାଇଛି, ବହୁତ ଆନନ୍ଦ ଭଗବତ ହେଇଯାଇଛନ୍ତି ଏବଂ ସେ ଆଉ ସେ ସେ ନବଦ୍ୱୀପ ଛାଡ଼ିକି ଯାଇନାହାନ୍ତି, ସବୁଦିନେ ସେ ଆସିକିରି ସେ ନବଦ୍ୱୀପ ରୁହନ୍ତି ଏବଂ ସବୁଦିନେ ଆସିକିରି ମହାପ୍ରଭୁଙ୍କୁ ଦର୍ଶନ କରନ୍ତି। ଏଭଳି ଭାବେ ଅନେକ ଲୀଳା ଭଗବାନ କରିଛନ୍ତି, ଆମେ କେତୋଟି ଆଲୋଚନା କରିବା। ବିଶେଷ ଭାବରେ ଏଇ ଯୋଉ ଆଦି ଲୀଳା କେତୋଟି ଲୀଳାକୁ ଆମେ ବର୍ଣ୍ଣନା କରିବା। ତେଣୁ ଗୋଟେ ଥର ମହାପ୍ରଭୁ କ'ଣ କରିଛନ୍ତି, ଚୈତନ୍ୟ ମହାପ୍ରଭୁ ମନା କରିଯାଇଛି, ମହାପ୍ରଭୁ ଛୋଟ ପିଲା ହେଇଛନ୍ତି। ସେ ସମୟରେ ଆମର ଯେଉଁମାନେ ଭଗବାନଙ୍କର ଭକ୍ତ ସବୁ ରହିଛନ୍ତି, ଆମର ଜଣେ ଦୁଇ ଜଣ ଭକ୍ତ ଅଛନ୍ତି, ଜଣେ ହେଉଛନ୍ତି ଜଗଦୀଶ ପଣ୍ଡିତ ଆଉ ଜଣେ ହିରଣ୍ୟଗର୍ଭ, ଏମାନେ ଭଗବାନ ବିଷ୍ଣୁଙ୍କର ଭକ୍ତ। ଗୋଟେ ଦିନ ଏକାଦଶୀ ତିଥି ରହିଛି, ଏକାଦଶୀ ତିଥିରେ ସେ ମହାପ୍ରଭୁ କହିଲେ ଯେ ମୁଁ ଆଜି ମହାପ୍ରଭୁ କନ୍ଦନ କରୁଛନ୍ତି, ଆଉ ତାଙ୍କ କନ୍ଦନ ଯେତେ ଯାହା ଯେ ମହାମନ୍ତ୍ର କଲେ ମଧ୍ୟ ସେ ତାଙ୍କର କନ୍ଦନ ବନ୍ଦ ହେବନି। ତେଣୁ ତାପରେ ସେ କହିଲେ ଆମର ସେ ଯେଉଁ ଜଗଦୀଶ ପଣ୍ଡିତ ଆଉ ହିରଣ୍ୟଗର୍ଭ ଯେଉଁ ବିଷ୍ଣୁ ନୈବେଦ୍ୟ କରିଛନ୍ତି ଏକାଦଶୀ ତିଥିରେ ଭଗବାନ ବିଷ୍ଣୁଙ୍କୁ ଯେଉଁ ପ୍ରସାଦ ଭୋଗ ଅର୍ପଣ କରିଛନ୍ତି ସେଇ ନୈବେଦ୍ୟ ମୋତେ ଯଦି ଦେବ ତାହେଲେ ମୁଁ ଯାଇକି ମୋର କାନ୍ଦ ବନ୍ଦ ହେବ, ନହେଲେ କାନ୍ଦ ବନ୍ଦ କରିବି, କାନ୍ଦ କନ୍ଦନ କରୁଛନ୍ତି। ତେଣୁ ଜଗନ୍ନାଥ ମିଶ୍ର ଆଉ ଅନ୍ୟମାନେ ତାଙ୍କର ସାଙ୍ଗମାନେ ଯାଇକିରି ଯେତେବେଳେ ସେଇ ତାଙ୍କ ଘରକୁ ଯାଇଛନ୍ତି ହିରଣ୍ୟଗର୍ଭ ଏବଂ କିଏ ଜଗଦୀଶ ପଣ୍ଡିତ ଘରକୁ ଯାଇଛନ୍ତି, ସେ ସମୟରେ ସେମାନେ ସୁନିଶ୍ଚିତ ଜାଣିଲେ ଯେ ଆମେ ଏମିତି ଭଗବାନ ବିଷ୍ଣୁଙ୍କୁ ନୈବେଦ୍ୟ ପ୍ରଦାନ କରିଛୁ, ସେ କଥା କେମିତି ଇଏ ଛୋଟ ପିଲା ନିମାଇ କେମିତି ଜାଣିଲା, ସେ ଆଶ୍ଚର୍ଯ୍ୟ। ତେଣୁ ସେ ସବୁ ତାଙ୍କ ନୈବେଦ୍ୟକୁ ପୁଣି ତାଙ୍କ ପିତା ମାତା ଦେଇଛନ୍ତି ଏବଂ ତାଙ୍କ ପିତା ଆଣିକି ଯେତେବେଳେ ନିମାଇକୁ ଦେଇଛନ୍ତି ସେ ନିମାଇ ସେତେବେଳେ ତାଙ୍କ କାନ୍ଦ ବନ୍ଦ କରିକିରି ସେସବୁ ସେ ନୈବେଦ୍ୟକୁ ଗ୍ରହଣ କରିଛନ୍ତି। ଏଭଳି ଭାବରେ ଅନେକ ଲୀଳା ଭଗବାନ କରିଛନ୍ତି ଏବଂ ବିଶେଷ ଭାବରେ ଭଗବାନଙ୍କର ଜାହ୍ନବୀ ଲୀଳା ଯେଉଁ ରହିଛି, ଗଙ୍ଗା ତୀରରେ ଯେଉଁ ଲୀଳା ରହିଛି, ସେ ଲୀଳା ଆମର ସବୁ ଆମେ କିଛି ପାଠ କରୁନି କାରଣ ସମୟ ହେଇଯାଇଛି, ତେଣୁ ସଂକ୍ଷେପରେ କହୁଛେ ଖାଲି ଯେ ମହାପ୍ରଭୁ ଯେଉଁ ବିଦ୍ୟା ଆରମ୍ଭ କଲେ, ବିଦ୍ୟା ଆରମ୍ଭ ଲୀଳା ରହିଛି, ବହୁତ ଲୀଳା ସବୁ ରହିଛି, ଦେଖିବା ଆମେ ଯେତିକି ସମ୍ଭବ ଆମେ କହିବା। ତେଣୁ ମହାପ୍ରଭୁ ଯେତେବେଳେ ଛୋଟ ପିଲା ହେଇଛନ୍ତି ଜାହ୍ନବୀରେ ଗଙ୍ଗା ନଦୀରେ ସ୍ନାନ ସବୁ ଲୀଳା ସବୁ କରନ୍ତି, ଜଳ କିଣି ସବୁ କରନ୍ତି। ଗଙ୍ଗାଦେବୀ ଜାହ୍ନବୀ ଆମର ଭଗବତ ଗୀତାରେ ଭଗବାନ କହିଛନ୍ତି ଯେ ସ୍ରୋତସାମ ବି ଜାହ୍ନବୀ, ଯେତେ ନଦୀମାନଙ୍କ ଭିତରେ ଶ୍ରେଷ୍ଠ ନଦୀ ହେଉଛନ୍ତି ଜାହ୍ନବୀ ବା ଗଙ୍ଗାଦେବୀ। ଏବଂ ଭାଗବତନ ମଧ୍ୟ ସୁତ ଗୋସ୍ୱାମୀ କହିଛନ୍ତି ଭାଗବତନ ଦ୍ୱାଦଶ ସ୍କନ୍ଧରେ ଯେ ନିମ୍ନ ଦାନ ଯଥା ଗଙ୍ଗା, ନଦୀମାନଙ୍କ ଭିତରେ ଶ୍ରେଷ୍ଠ ନଦୀ ହେଉଛନ୍ତି ଗଙ୍ଗାଦେବୀ। ନିମ୍ନ ମାନ ଯଥା ଗଙ୍ଗା, ଦେବାନାଙ୍କ ଅଚ୍ୟୁତ ଯଥା, ଦେବତାମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଅଚ୍ୟୁତ, ଏବଂ ବୈଷ୍ଣବମାନଙ୍କ ଯଥା ଶମ୍ଭୁ, ଭଗବାନଙ୍କ ଭକ୍ତମାନଙ୍କ ଭିତରେ ବା ବୈଷ୍ଣବମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଶମ୍ଭୁ ବା ଶିବଜୀ, ଏବଂ ପୁରାଣ ଇଦମ୍ ତଥା, ପୁରାଣମାନଙ୍କ ଭିତରେ ଏହି ଶ୍ରୀମଦ୍ ଭାଗବତ ପୁରାଣ ହେଉଛି ଶ୍ରେଷ୍ଠ ପୁରାଣ। ତେଣୁ ଗଙ୍ଗାର ମହାତ୍ମା ଆମେ ଏଇଥିରୁ ଜାଣିପାରିବା, ଗଙ୍ଗାଦେବୀ ଭଗବାନଙ୍କ ପାଦପଦ୍ମରୁ ନିଶ୍ଚିତ ହେଉଛନ୍ତି, ଚିତ୍ରବୃତ୍ତିରୁ ସେ ଆସୁଛନ୍ତି, ଭଗବାନ ପାଦକୁ ପାଦପଦ୍ମ ଦେଇକି ନକପଦ୍ମ ଦେଇକି ଆସୁଛନ୍ତି ସେ। ଯେତେବେଳେ ଭଗବାନ ବାମନ ଅବତାରରେ ଆସିଥିଲେ, ଯେତେବେଳେ ସେ ପାଦକୁ ବାମ ପାଦକୁ ବଢ଼େଇ ଦେଇଛନ୍ତି, ସେ ସମୟରେ ସେ ଚିତ୍ ଜଗତରୁ ସେଇ କାରଣନବ ଜଳର କାରଣନବ ଯେଉଁ ଓସନ ରହିଛି ବା ସାଗର ରହିଛି ସେଥିରୁ ଜଳ ସବୁ ଆସିଛନ୍ତି ଗଙ୍ଗା ନଦୀ ବୋଲି ତାଙ୍କୁ କୁହାଯାଉଛି। ଆମର କୁହାଯାଇଛି ଭାଗବତ ତୁଳସୀ ଗଙ୍ଗାୟ ଭକ୍ତ ଜାଣି ଚତୁର୍ଦ୍ଧା ବିଗ୍ରହ କୃଷ୍ଣ ଏହି ଚାରିସାନ, ଗଙ୍ଗାଦେବୀ ହେଉଛି ସ୍ୱୟଂ ଭଗବାନ। କିନ୍ତୁ ଗଙ୍ଗାଦେବୀଙ୍କର ଏତେ ଭଗବାନଙ୍କର ପ୍ରିୟ ହେଇନଥିଲେ, ଯେତେବେଳେ ଭଗବାନ କୃଷ୍ଣ ଆସିଥିଲେ ଦ୍ୱାପର ଯୁଗରେ ସବୁ ଲୀଳା କରିଛନ୍ତି, ସେ ଯମୁନା ପାଖେ ଯମୁନାରେ ସବୁ ବିଭିନ୍ନ ଲୀଳା କରିଛନ୍ତି, ଯମୁନା ତଟ ମାନେ ଚାରି ଯମୁନା ତଟରେ ସବୁ ବିଭିନ୍ନ ଲୀଳା ସବୁ କରିଛନ୍ତି। ତେଣୁ ଗଙ୍ଗାଦେବୀଙ୍କର ମନରେ ବହୁତ ଦୁଃଖ ହେଇଛି ଯେ ଭଗବାନ ଆସିକି ଯମୁନା ତଟରେ ଯମୁନା ନଦୀରେ ସବୁ ଲୀଳା କଲେ, କିନ୍ତୁ ମୋର ପାଖରେ ମୋର ତଟରେ କୌଣସି ଲୀଳା କରିନାହାନ୍ତି, ଏଭଳି ଭାବରେ ତାଙ୍କ ମନ ଦୁଃଖ ହେଇଥିଲା। ତେଣୁ ମହାପ୍ରଭୁ ଯେଉଁ ଆସିଛନ୍ତି ସେ ଜାହ୍ନବୀ କୂଳରେ ସବୁ ବିଭିନ୍ନ ପ୍ରକାର ଲୀଳା କରିଛନ୍ତି। କିବା ଜୟ ଜୟ ଗୋରା ଚାନ୍ଦେ ଜାହ୍ନବୀ ତଟରେ ବହୁତ ପ୍ରକାର ଜଗମନ ଲୋଭ ପ୍ରବଣୀୟ ସବୁ ଲୀଳା ସବୁ କରିଛନ୍ତି। ଆମେ କେତୋଟି ଲୀଳା ବର୍ଣ୍ଣନା କରିବା, ଯେତେବେଳେ ମହାପ୍ରଭୁ ଯେତେବେଳେ ଲୀଳା କରନ୍ତି ଛୋଟ ଛୋଟ ପିଲା, ତେଣୁ ସିଏ ଆମର ଯେମିତି ଅନ୍ୟ ପିଲାମାନେ ଆମେ ଦେଖିବା ପୋଖରୀରେ ଯେଉଁ ବନ୍ଧ ସବୁ ଅଛି, ପିଲାମାନେ ଯେତେବେଳେ ସ୍ନାନ କରନ୍ତି ଡେଇଁକିରି ସବୁ ତା ଉପରେ ପଡ଼ନ୍ତି, ସବୁ ପାଣି ପହଁରିଲା ବେଳେ ପାଣି ସବୁ ବଡ଼ ପାଣି ସବୁ ପଡ଼ୁଥିବ, ଏଭଳି ଭାବରେ ଗଙ୍ଗା ତଟରେ ଯେତେବେଳେ ସ୍ନାନ କରୁଛନ୍ତି ଭଗବାନ ମଧ୍ୟ ତାଙ୍କର ବାଳକ ସାଙ୍ଗମାନଙ୍କ ସହିତ ସେଭଳି ଭାବରେ ସବୁ ସ୍ନାନ କରୁଛନ୍ତି। ତେଣୁ ସେଠି ଯେଉଁମାନେ ବିଭିନ୍ନ ପ୍ରକାର ବ୍ରାହ୍ମଣ ମାନେ ବା ଅନ୍ୟ ସ୍ତ୍ରୀ ଲୋକମାନେ ଏସବୁ ସ୍ନାନ କରୁଛନ୍ତି, ସେମାନେ ଟିକେ ବିରକ୍ତ ହେଉଛନ୍ତି କାହିଁକି ନା ସେତେବେଳେ ସ୍ନାନ କରିସାରିଲା ପରେ ଭଗବାନଙ୍କୁ ଆଚମନ କରିକି ଭଗବାନଙ୍କୁ ଜଳ ଅର୍ପଣ କରିବେ, ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବେ, ଏସବୁ ରହିଛି ସବୁ, ତେଣୁ ଇଏ କଲାବେଳକୁ ପାଣି ପଡ଼ିଯାଉଛି, ତେଣୁ ସେ ବିରକ୍ତ ହେଉଛନ୍ତି। ତେଣୁ ସେମାନେ ସମସ୍ତେ ଆସିକିରି ଜଗନ୍ନାଥ ମିଶ୍ରଙ୍କ ପାଖରେ ତାଙ୍କୁ ସବୁ ଆପତ୍ତି କରୁଛନ୍ତି, ସ୍ତ୍ରୀ ଲୋକମାନେ ପୁରୁଷ ଲୋକମାନେ ଏସବୁ ଆପତ୍ତି କରୁଛନ୍ତି, ଯେମିତି ତମର ପୁଅ ଏଭଳି ଭାବରେ ଏସବୁ ଇଏ କରୁଛି, ଦୃଷ୍ଟାନ୍ତ କରୁଛି, ଆମକୁ ଠିକ ଭାବରେ ଗାଧେଇ ପାରୁନୁ, ସବୁ ଏଭଳି ଭାବରେ ପାଣି ସବୁ ପଡ଼ୁଛି ତାଙ୍କର ଶରୀରରୁ ପାଣି ଆମପଟେ ପଡ଼ୁଛି, ଏଭଳି ଭାବେ ମହାପ୍ରଭୁ ଯଦି ତାଙ୍କୁ କୃପା କରୁଛନ୍ତି କିନ୍ତୁ ସେମାନେ ଜାଣିପାରୁନାହାନ୍ତି। ଏବଂ ଯଦିଓ ସେ ମହାପ୍ରଭୁଙ୍କର ରୂପ ଦେଖିକିରି ବହୁତ ଆନନ୍ଦ ପ୍ରାପ୍ତ ହେଉଛନ୍ତି, କିନ୍ତୁ ତଥାପି ସେ ଏଭଳି ଭାବରେ ଯଦି ଅଭିଯୋଗ କରୁଛନ୍ତି, ଜଗନ୍ନାଥ ମିଶ୍ର ବହୁତ ରାଗିକିରି ଆସିକିରି କ୍ରୋଧ କରିକିରି ତାଙ୍କ ପୁଅକୁ ଦଣ୍ଡ ଦେବା ପାଇଁ ସେ ଆସିବେ ବେତ ଧରିକି। କିନ୍ତୁ ଯେତେବେଳେ ଦେଖୁଛନ୍ତି ଜଗନ୍ନାଥ ମିଶ୍ର ଆସୁଛନ୍ତି, ତାଙ୍କର ସାଙ୍ଗମାନେ କହିଦେଉଛନ୍ତି ତମର ପିତା ଆସୁଛନ୍ତି, ସେ ସବୁ ବୁଝିକିରି ଆଉ ଗୋଟେ ପଟେ ପଟେ ପଳେଇ ଯାଉଛନ୍ତି, ଘରକୁ ପଳେଇ ଯାଇଛନ୍ତି, ବହୁତ ସ୍ନାନ କରିଛନ୍ତି ସବୁ ରହିଛି। କିନ୍ତୁ ଯେତେବେଳେ ସିଏ ଜଗନ୍ନାଥ ମିଶ୍ର ପଚାରୁଛନ୍ତି ନିମାଇ କାହିଁ, ତାଙ୍କ ସାଙ୍ଗମାନେ ପଚାରୁଛନ୍ତି, ତାଙ୍କ ସାଙ୍ଗମାନେ କହିଲେ ନାହିଁ ନିମାଇ ତ ଟିକେ ଆସିନି, ସେ ପାଠ ପଢ଼ିବାକୁ ଯାଇ ଯେଉଁ ଆସିଥିଲେ ଆମ ପାଖରେ ଆସିନି, ଆମେ ଆସିକି ଗାଧା ପାଇଁ ସେ କୁଆଡ଼େ ଯାଇ ଘରକୁ ଯାଇଛି। ତେଣୁ ସବୁ ଅନ୍ୟମାନଙ୍କୁ ସେ ଯେଉଁ ଲୋକମାନେ ଯେ ଅଭିଯୋଗ କରୁଥିଲେ ତାଙ୍କୁ ଯଦି ପଚାରିଲେ ଠିକ ସେ ତ ହେଇଥିଲା କାହିଁ ଦେଖିପାରୁ। ତାପରେ ଯେତେବେଳେ ଜଗନ୍ନାଥ ଫେରିକି ଯାଇଛନ୍ତି ଘରେ ଦେଖୁଛନ୍ତି, ଘରେ ଦେଖିବା ତାଙ୍କ ପୁଅ ସ୍ନାନ କରିବା ପାଇଁ ସବୁ ଦେହରେ ଶରୀରରେ ସବୁ ବସ୍ତ୍ର ପିନ୍ଧିଛନ୍ତି, ଆହୁରି ସବୁ ଯେମିତି ଧୂଳି ଦୂଷର ହେଇକି ରହିଛି ବସ୍ତ୍ର ଶରୀରରେ, ଯେଉଁ ଯେମିତି ପଡ଼ିଆ ସ୍କୁଲକୁ ଗଲେ ସ୍କୁଲ ଶରୀରରେ ଆମର ବାଟରେ ଆସିଲା ବେଳେ ସବୁ ଧୂଳି ପୁଳି ପଡ଼ିଥାଏ, ସେଇଭଳି ଭାବରେ ଧୂଳି ସବୁ ପଡ଼ିଛି, ଯଦି କଲମରେ ଲେଖୁଛନ୍ତି ସେ କଲମର କାଳି ମଧ୍ୟ ଶରୀରରେ ପଡ଼ିଛି, ଏଭଳି ଭାବରେ ସ୍ନାନର କୌଣସି ଚିହ୍ନ ଦେଖିପାରୁନାହିଁ। ତେଣୁ ସେ ଆଶ୍ରୟ ଦେଉଛନ୍ତି, ଇଏ ସମସ୍ତେ କହୁଛନ୍ତି ଇଏ ସ୍ନାନ ଏଇଭଳି ଭାବରେ କରିଥିଲେ, ଯେତେବେଳେ କିଛି ସ୍ନାନ କରିନାହାନ୍ତି, ଏଭଳି ଭଳି ଅନେକ ପ୍ରକାର ଲୀଳା ସବୁ ରହିଛି। ମୋ ସମୟ ହେଇଗଲାଣି, ତେଣୁ ଯେତେବେଳେ ଅନେକ ଲୀଳା ରହିଛି, ଆମେ 5 ମିନିଟ୍ ସାରିବା। ଗୋଟା ହଉଛି ଲୀଳା ହଉଛି ଯେ ଜଗନ୍ନାଥ ମିଶ୍ରଙ୍କର ତାଙ୍କର ଆଗରୁ ଅନେକ କନ୍ୟା ସବୁ ହେଇଥିଲେ, ସବୁ ମୃତ୍ୟୁବରଣ କରିଥିଲେ, ତେଣୁ ଅନ୍ତିମରେ ବିଶ୍ୱରୂପ ଜନ୍ମଗ୍ରହଣ କରିଛନ୍ତି। ବିଶ୍ୱରୂପ ତାଙ୍କର ନିମାଇଙ୍କର ବଡ଼ ଭାଇ, ତେଣୁ ବିଶ୍ୱରୂପ କ'ଣ କଲେ ନା ସେ ପିଲାଦିନ ବିରକ୍ତ ହେଇଥିଲେ, ତେଣୁ ସେ ଟିକେ ବଡ଼ ହେଲା ପରେ ସେ ଆଉ ଘରେ ନ ରହିକିରି ସନ୍ନ୍ୟାସ ନେଇ ପଳିଯାଇଛନ୍ତି। ତେଣୁ ଜଗନ୍ନାଥ ମିଶ୍ର ଚିନ୍ତା କଲେ ଯଦି ମୋର ପୁଅକୁ ତାଙ୍କ ପୁଅ ନିମାଇ ବହୁତ ପାଠପଢ଼ାରେ ବହୁତ ମାନେ ଆଗଭର ହେଇକି ସବୁବେଳେ ଅଗ୍ରଣୀ ହେଇକି ରହିଛନ୍ତି, ମାନେ ସମସ୍ତଙ୍କୁ ସେ ପରାଜୟ କରିଦେଉଥିଲେ ପାଠ ପଢ଼ିଲା ବେଳେ, ସବୁ ପିଲାମାନେ ତାଙ୍କର ଯେଉଁ ବିଦ୍ୟା ଅଧ୍ୟୟନ ଲୀଳା ରହିଛି ସେ ବିଷୟରେ ଆମେ ଟିକେ ସଂକ୍ଷେପ ବର୍ଣ୍ଣନା କରିବା ଯେ ତେଣୁ ଜଗନ୍ନାଥ ମିଶ୍ର ଚାହୁଁଥିଲେ ତାଙ୍କ ପୁଅକୁ ପାଠ ପଢ଼େଇବେ ଯିବେ, ନିମାଇ ପାଠ ପଢ଼େଇବାନି, କାହିଁକି ନା ପାଠ ପଢ଼ିଲେ ସେ ସବୁ ଜାଣିବ ଏ ଭୌତିକ ଜାଗା ଦଉଛି ଅସାର ଏତେ ସ୍ଥାୟୀ କିଛି ନାହିଁ, ଏସବୁ ସେ ତ୍ୟାଗ କରିକି ପୁଣି ସନ୍ନ୍ୟାସ ଗ୍ରହଣ କରିବ ମୋର ବଡ଼ ପୁଅ ଭଳି, ଏଭଳି ଭାବରେ ଚିନ୍ତା କରି ସେ ଚାହୁଁଥିଲେ ତାକୁ ପଢ଼େଇବାନି। କିନ୍ତୁ ମହାପ୍ରଭୁ ବହୁତ ଜିଦ୍ କରିକିରି ଗୋଟେ ଦିନ ଗୋଟେ ଯେଉଁ ଆମର ଜଗନ୍ନାଥ ଭଗବାନଙ୍କୁ ଯେଉଁ ନୈବେଦ୍ୟ ଦିଆଯାଏ ସେ ହାଣ୍ଡି ସବୁ ପକେଇ ଦିଆଯାଏ ବାହାରେ, ସେ ହାଣ୍ଡି ଉପରେ ସେ ବସିଛନ୍ତି, ଏବଂ ଅନ୍ୟ ସାଙ୍ଗମାନେ ତାଙ୍କର ସବୁ ମାଆଙ୍କୁ କହିଲେ ସେଥିମାନଙ୍କୁ କହିଲେ ଯେ ତମେ ପୁଅ ଯାଇକି ହ୍ୟାଣ୍ଡିଂ କରିକି ବସିଛ, ବିଷ୍ଣୁ ନୈବେଦ୍ୟ ହ୍ୟାଣ୍ଡିଂ କରି ସବୁ ବସିଛ। ତେଣୁ ସେତେବେଳେ ମା ତାଙ୍କୁ ଯାଇ କହିଲେ ଯେ ତମେ କାହିଁକି ଏଠି ଅପବିତ୍ର ସ୍ଥାନରେ କାହିଁକି ବସିଛ। ତେଣୁ ସେତେବେଳେ ସବୁ ବିଭିନ୍ନ ପ୍ରକାର କଥ୍ୟ କଥା କହୁଛନ୍ତି, କାରଣ ତମେ ତ ମୋତେ ପାଠ ପଢ଼େଇଲନି, ଆଉ ମୁଁ କେମିତି ଜାଣିବି କେଉଁଟା ପବିତ୍ର କେଉଁଟା ଅପବିତ୍ର ଏମିତି କହିକିରି। ତେଣୁ ସେ ତାପରେ ତାଙ୍କୁ ପାଠ ପଢ଼ାଇବା ପାଇଁ ଛାଡ଼ିଛନ୍ତି। ଯେମିତି ଭଗବାନ କୃଷ୍ଣ ଯାଇକରି ସଞ୍ଜୀବନୀ ମୁନିଙ୍କ ପାଖରେ 64 ଦିନରେ ସବୁ ପ୍ରକାର ଜ୍ଞାନ ପ୍ରାପ୍ତ ହେଇଥିଲେ, ସେଭଳି ଭାବରେ ଜଗନ୍ନାଥ ମିଶ୍ର ତାଙ୍କ ପୁଅ ନିମାଙ୍କୁ ନେଇକରି ଗଙ୍ଗାଦାସ ପଣ୍ଡିତ ସବୁ ଯାଇଛନ୍ତି। ଆପଣ ଯେତେବେଳେ ଯିବେ ନବଦ୍ୱୀପ ପରିକ୍ରମା କରିବେ, ଆମର ବର୍ତ୍ତମାନ ସବୁ ବର୍ଷ ଏଇ ଫାଗୁନ ମାସରେ 7 ଦିନ ନବଦ୍ୱୀପ ପରିକ୍ରମା ହେଉଛି, ସେଇଠି ରହିଛି ଗଙ୍ଗାଦାସଙ୍କ ଟୋଲ ରହିଛି, ଯେଉଁଠି ମହାପ୍ରଭୁ ଶିକ୍ଷା ଗ୍ରହଣ କରିଥିଲେ। ସେ ଗଙ୍ଗାଦାସ ସେ ଶାନ୍ତିପଦ ମୁନି ଗଙ୍ଗାଦାସ ଉପରେ ଆସିଛନ୍ତି ଏବଂ ସେଇଠି ମହାପ୍ରଭୁ ଯାଇକରି ଶିକ୍ଷା କରିଛନ୍ତି। ଏବଂ ଶିକ୍ଷାରେ ସେ ଏତେ ପାରଦର୍ଶୀ ହେଇଥିଲେ, ତାଙ୍କର ଯେତେ ମାନେ ଯେଉଁ ସିନିୟର ବା ବରିଷ୍ଠ ଛାତ୍ର ଥିଲେ ସମସ୍ତଙ୍କୁ ସେ ପରାଜୟ କରୁଥିଲେ। ଯାହା ଥରେ ସେ ଶୁଣୁଥିଲେ ତାଙ୍କର ଗୁରୁଙ୍କ ପୁଖରୁ ସବୁକିଛି ମନେ ରଖିଦେଉଥିଲେ। ଯେମିତି ଭଗବାନ କୃଷ୍ଣ 64 ଦିନରେ ସବୁ ଜ୍ଞାନ ଅଦାନ କରିଦେଇଥିଲେ, ସବୁ ଜ୍ଞାନ ପ୍ରାପ୍ତ ହେଇଯାଇଥିଲେ, ସେଭଳି ଭାବରେ ନିମାଇ ପଣ୍ଡିତ ସବୁ ଜ୍ଞାନ ଗୋଟେ ଥର ଶୁଣିଲେ ସବୁ ମନେ ରଖିଦେଇପାରନ୍ତି। ଏମିତିକି ଗୋଟେ ଥର ସେ ପିଲା ପଢିସାରିଲା ପରେ ସେ ତାପରେ କିଛି ଦିନ ପଢିସାରିଲା ପରେ ତାଙ୍କର ଗୁରୁଦେବ କହିଲେ ତମେ ବର୍ତ୍ତମାନ ଗୁରୁ ହେଇଗଲ, ତମକୁ ଆଉ ଶିଷ୍ୟ ଗ୍ରହଣ ମାନେ ଶିକ୍ଷା କରିବା ଦରକାର, ତମେ ସବୁ ଅଧ୍ୟୟନ କରିଦେଲ। କହିକି ସିଏ ପୁଣି ତାଙ୍କର ସବୁ ଛୋଟ ପିଲାମାନେ ସବୁ ସିଏ ମଧ୍ୟ ଶିକ୍ଷା ଦେଉଛନ୍ତି। ନିମାଇ ପଣ୍ଡିତ ବ୍ୟାକରଣ ଶିକ୍ଷା ସେ ହେଉଛନ୍ତି ବହୁତ ପ୍ରସିଦ୍ଧ ନିମାଇ ପଣ୍ଡିତ। ତେଣୁ ଏହି ସମୟରେ ଗୋଟେ ଦିଗ୍ବିଜୟ ପଣ୍ଡିତ ଆସିଥିଲେ। ଦିଗ୍ବିଜୟ ପଣ୍ଡିତ ରିଲେଟ କହିକି ଆମେ ଶେଷ କରିବା, କାରଣ ଆଉ ବହୁତ ପିଲା ଅଛି କିନ୍ତୁ ଆମେ ଏଇଠି ବନ୍ଦ କରିଦେବା। ଦିଗ୍ବିଜୟ ପଣ୍ଡିତ ଆସିଥିଲେ ଯେ ସମସ୍ତ ଭାରତବର୍ଷରେ କାଶ୍ମୀରରୁ ଚାଲିଥିଲେ, କେଶର କାଶ୍ମୀର କାରଣ ସେ ସମସ୍ତ ଯେତେ ସବୁ ପ୍ରସିଦ୍ଧ ସ୍ଥାନ ରହିଛି, ବାରାଣାସୀ ଏସବୁ ବିଭିନ୍ନ ପ୍ରକାର ସ୍ଥାନ ରହିଛି, ସବୁ ସ୍ଥାନରେ ଯେତେ ପଣ୍ଡିତମାନେ ଅଛନ୍ତି ସମସ୍ତଙ୍କୁ ପରାଜୟ କରିକି ପରାସ୍ତ କରିକି ଆସୁଛନ୍ତି। ତର୍କ ସବୁ ପ୍ରକାର ଶାସ୍ତ୍ର ନ୍ୟାୟ ବେଦାନ୍ତ ବୈଶାଖୀ ସବୁ ପ୍ରକାର ଜ୍ଞାନ ସେ ପ୍ରାପ୍ତ ହେଇଛନ୍ତି ଏବଂ ସମସ୍ତଙ୍କୁ ସେ ପରାସ୍ତ କରିକି ଆସୁଛନ୍ତି। ତେଣୁ ନବଦ୍ୱୀପରେ ଯେଉଁମାନେ ପଣ୍ଡିତମାନେ ଅଛନ୍ତି ତାଙ୍କର ଭାରି ପଡ଼ିଯାଇଛି, ବହୁତ ପ୍ରକାର ପଣ୍ଡିତ ଅଛନ୍ତି, ଭଟ୍ଟାଚାର୍ଯ୍ୟ ଆଚାର୍ଯ୍ୟ ମିଶ୍ର ଏମିତି ବିଭିନ୍ନ ପ୍ରକାର ପଣ୍ଡିତମାନେ ସବୁ ରହିଛନ୍ତି ନବଦ୍ୱୀପରେ, ତାଙ୍କର ଭାରି ପଡ଼ିଯାଇଛି। ବର୍ତ୍ତମାନ ଦିଗ୍ବିଜୟ ପଣ୍ଡିତ ଆସିଲେ ଆମେ ତ ସବୁ ହାରିଯିବା, କାରଣ ସେ ସମସ୍ତଙ୍କୁ ହାରିକି ହରେଇକି ଆସିଛନ୍ତି, ତେଣୁ ଆମେ ମଧ୍ୟ ହାରିଯିବା, କ'ଣ କରିବା ଏପଟେ ଚିନ୍ତା ହେଉଛି। ତେଣୁ ସେହି ସମୟରେ ଦିଗ୍ବିଜୟ ମଧ୍ୟ ପଣ୍ଡିତ ଆସିଥିଲି ଏଇ ସନ୍ଧ୍ୟା ସମୟ, ଏଇଭଳି ଗୋଟେ ସନ୍ଧ୍ୟା ସମୟରେ ଆମର ନିମାଇ ପଣ୍ଡିତ କ'ଣ କରୁଛନ୍ତି, ତାଙ୍କର ଶିଷ୍ୟଗଣ ନେଇକି ଅନେକ ପ୍ରକାର ଅନେକ ଶିଷ୍ୟ ତାଙ୍କର ରହିଛନ୍ତି, ସମସ୍ତେ ମଣ୍ଡଳୀ ହେଇକି ବସିଛନ୍ତି, ଗଙ୍ଗା ତୀରରେ ବସିଛନ୍ତି। ତେଣୁ ସେହି ସମୟରେ ଦିଗ୍ବିଜୟ ପଣ୍ଡିତ ଯାଇ ସେଠି ପହଞ୍ଚନ୍ତି। ନିମାଇ ପଣ୍ଡିତଙ୍କ ଶରୀର ସେବା ଦେଖିକିରି ସିଏ ଆକର୍ଷିତ ହେଇଯାଉ, ତାଙ୍କ ପ୍ରତି ଆକର୍ଷିତ ହେଇଯାଉଛନ୍ତି। ତାଙ୍କର ଭଗବାନଙ୍କର ଶୁଭ ରୂପଶ୍ରୀ ତ ବର୍ଣ୍ଣନା କରିହେବନି, ଅବର୍ଣ୍ଣନୀୟ, ତେଣୁ ତାଙ୍କ ରୂପ ଦେଖିକି ସେ ଆକର୍ଷିତ ହେଇଯାଉଛନ୍ତି। ତେଣୁ ସେ ଜଣେ ଛାତ୍ରକୁ ପଚାରୁଛନ୍ତି ଇଏ କିଏ, ନା ଇଏ ହେଉଛନ୍ତି ନିମାଇ ପଣ୍ଡିତ। ତେଣୁ ସେ ଯେତେବେଳେ ଜାଣିଲେ ଇଏ ହେଉଛନ୍ତି ନିମାଇ ପଣ୍ଡିତ, ଜାଣିଛନ୍ତି ତାଙ୍କର ନିମାଇ ପଣ୍ଡିତ ବହୁତ ଖ୍ୟାତି ଅଛି, ବହୁତ ଜ୍ଞାନ ଅଛି, ସମସ୍ତେ ତାଙ୍କ ଦ୍ୱାରା ପରାଜିତ ହେଉଛନ୍ତି ନିମାଇ ପଣ୍ଡିତ ଦ୍ୱାରା, କିନ୍ତୁ ସେ ଛୋଟ ପିଲା ସେ ବ୍ୟାକରଣ ପଢ଼ାଉଛନ୍ତି, ଇଏ କିନ୍ତୁ ଅଳଙ୍କାର ସବୁ ଶାସ୍ତ୍ର ଜ୍ଞାନ ସବୁ ରହିଛି, ଅଳଙ୍କାର ଇତ୍ୟାଦି ସବୁ ଜ୍ଞାନ ରହିଛି, ଏସବୁ ଉନ୍ନତ ଜ୍ଞାନ, ତେଣୁ ତାଙ୍କର ବହୁତ ଔଦ୍ୟତା ରହିଛି। ତେଣୁ ସେ କ'ଣ କରିବେ, ସେ ଚିନ୍ତା କରୁଛନ୍ତି ଛୋଟ ପିଲା କ'ଣ ଆକୁ ଆମେ କ'ଣ ତର୍କ କରିବା, କିନ୍ତୁ ଯାହା ହେଉ ଯେତେବେଳେ ତାଙ୍କ ପାଖକୁ ଯାଇଛନ୍ତି ସେ ତାଙ୍କୁ ଉପଯୁକ୍ତ ସମ୍ମାନ ଦେଇକରି ତାଙ୍କୁ ବସେଇଛନ୍ତି ଏବଂ ତାକୁ ସେ କହିଛନ୍ତି ଯେ ଆପଣ ବହୁତ ପଣ୍ଡିତ ଦିଗ୍ବିଜୟ ପଣ୍ଡିତ ସବୁ ବହୁତ ବିଦ୍ୱାନ ପଣ୍ଡିତମାନଙ୍କୁ ଧରିକି ଆସିଛନ୍ତି, ଆମର ତ କୌଣସି ଜ୍ଞାନ ନାହିଁ, କିନ୍ତୁ ଆପଣ ଏଇ ଯେଉଁ ଗଙ୍ଗାଦେବୀ ଏଠି ପ୍ରଭାବିତ ହେଉଛନ୍ତି, ଏ ଗଙ୍ଗାଦେବୀଙ୍କର କିଛି ମହାତ୍ମ୍ୟ ବର୍ଣ୍ଣନା କରନ୍ତୁ, ଆମେ କିଛି ଶୁଣିବା, ଆପଣ କବିତା କିଛି ଶୁଣିବା। ତେଣୁ ଏ କଥା ଯେତେବେଳେ ଶୁଣୁଛନ୍ତି ଦିଗ୍ବିଜୟ ପଣ୍ଡିତ କ'ଣ କଲେ ନା ବହୁତ ବେଗରେ ବହୁତ ଖୁବ୍ ଜୋରରେ ମାନେ ବହୁତ ସ୍ପିଡ଼ରେ 100ଟି ଶ୍ଳୋକ ଆବୃତ୍ତି କରିଦେଇଗଲେ, ଝଞ୍ଝା ଆବାଦ ବୋଲି କହିଲେ, ଏମିତି ପବନ ବହୁତ ଜୋର ବଢ଼ିଲେ ଯେଉଁ ସେଭଳି ଭାବରେ ଯେଉଁ ଦିଗ୍ବିଜୟ ପଣ୍ଡିତ ଯେଉଁ ଶ୍ଳୋକ ଆବୃତ୍ତି କଲେ, ସଂସ୍କୃତ ଶ୍ଳୋକ ଆବୃତ୍ତି କଲେ 100ଟି ଶ୍ଳୋକ ଗଙ୍ଗାଙ୍କର ମହାତ୍ମା ବିଷୟରେ, ଯେଉଁଟା କୌଣସି ଶାସ୍ତ୍ରରେ ବର୍ଣ୍ଣନା କରାଯାଏନି, ନିଜେ ରଚନା କରି ପାଠ କରୁଛନ୍ତି, ବହୁତ ଶୀଘ୍ର ଶୀଘ୍ର ସବୁ ପାଠ କରୁଛନ୍ତି। ତେଣୁ ଏଇଥର ଶୁଣି କହିସାରିଲା ପରେ ସେ ଭାବୁଛନ୍ତି ଇଏ କିଛି ବୁଝିପାରିବେନି, ଇଏ ତ ଛୋଟ ପିଲା ବ୍ୟାକରଣ ପଢ଼ାଉଛନ୍ତି, ଇଏ କ'ଣ ଜାଣିବେ, ତାପରେ ମୁଁ ଏଇଟାକୁ କୌଣସି ବହିରେ ଲେଖା ହେଇନି, ଏସବୁ ମୁଁ ନିଜେ ରଚନା କରିକି ପାଠ କରୁଛି ଏବଂ ଖୁବ୍ ଶୀଘ୍ର ଶୀଘ୍ର ପାଠ କରୁଛି, ଏହା କିଛି ବୁଝିପାରିବେନି, ଆମେ ଯଦି କଥା କହୁଛେ ବହୁତ ସ୍ପିଡ଼ରେ ବହୁତ ଲୋକ ବୁଝିପାରିବେନି। ଆମେ ଯେତେବେଳେ ପ୍ରଥମେ କଥା କହୁଥିଲୁ ଅନ୍ୟମାନେ କୁହନ୍ତି ତମେ ବହୁତ ସ୍ପିଡ଼ିଲି କହୁଛ, ତା ବର୍ତ୍ତମାନ ବୋଧେ ମୋ କଥାଟା ଟିକେ ବୁଝି ହେଉଛି। ତେଣୁ ମହାପ୍ରଭୁ କହିଲେ ଯେ ଆପଣ ଯେଉଁ ଏଇ ଶ୍ଳୋକ କହିଲେ ବହୁତ ସୁନ୍ଦର ଶ୍ଳୋକ କହିଲେ, ଆର ଗୋଟିଏ ଶ୍ଳୋକ ଆମକୁ ଟିକେ ବ୍ୟାଖ୍ୟା କରନ୍ତୁ, ତାହେଲେ ଆଉ ଦୋଷ ଆଉ ଗୁଣ କ'ଣ ଅଛି ବର୍ଣ୍ଣନା କରନ୍ତୁ। ଦିଲ୍ଲୀ କ'ଣ କହିଲେ ଦୋଷ କ'ଣ, ଏସବୁ ବହୁତ ଉନ୍ନତ ଶାସ୍ତ୍ର ଅଳଙ୍କାର ସବୁ ରହିଛି, ତମେ ବ୍ୟାକରଣ ପାଠ କରୁଛ, ବ୍ୟାକରଣ ପଢ଼ାଉଛ, ତମେ ଏସବୁ ଜ୍ଞାନ ତମେ ପାଇନି। ମୁଁ କହିଲି ଯଦିଓ ମୋର ଜ୍ଞାନ ନାହିଁ, ଅଳଙ୍କାର ବିଷୟରେ ଜ୍ଞାନ ନାହିଁ, କିନ୍ତୁ ମୁଁ ଶ୍ରବଣ କରିଛି, ତେଣୁ ଆପଣ ଦୟାକରି ଆର ଦୋଷ ଗୁଣ କହୁନ, ସେଥିରେ ଆର କୌଣସି ଦୋଷ ନାହିଁ, ଆର ସବୁ ଗୁଣ ରହିଛି, କ'ଣ ଦୋଷ ଅଛି କହିଲେ ଦେଖିବା। ଯେତେବେଳେ କହିଲେ ତେଣୁ ନିମାଇ ପଣ୍ଡିତ ଆରମ୍ଭ କରିବା ପାଇଁ ବହୁତ ବିସ୍ତାର ବର୍ଣ୍ଣନା ରହିଛି, ବହୁତ ଦୋଷ ବର୍ଣ୍ଣନା କଲେ, କିନ୍ତୁ ଆମେ ଗୋଟିଏ କଥା କହିବା ସେ ମହତ୍ତମ ଗଙ୍ଗାୟାମ ଏଇ ଶ୍ଳୋକଟି ପାଠ କରିଛି। ଏଇ ପ୍ରଥମେ ତ ଯେତେବେଳେ ଶୁଣିଲେ ଏଇ ଶ୍ଳୋକଟି ସେତେବେଳେ ସାହାଯ୍ୟ ଦେଇଗଲେ, କାରଣ ସେ 100ଟି ଶ୍ଳୋକରୁ ଗୋଟିଏ ଶ୍ଳୋକ କେମିତି ସେ ଉଦ୍ଧାର କଲେ, ସେ ଚିନ୍ତା କଲେ ଏ ଶ୍ଳୋକ ତ କେହି ଆମେ ଜାଣିନାହାନ୍ତି, ମୁଁ ତ ନିଜେ ବର୍ତ୍ତମାନ ରଚନା କରୁଛି, ଫ୍ରେଶ୍ ଶ୍ଳୋକ ଏଇଟା, ସେ ନୂଆ ଶ୍ଳୋକ ଆଗକୁ କହୁଛି, ତ ଇଏ କେମିତି ମନେ ରଖିପାରିଲେ, ଏଇଟା ଶୁଣି ସେ ଆଶ୍ଚର୍ଯ୍ୟ ହେଇଗଲେ। ତେଣୁ ସେ ପଚାରିଲେ ତମେ କେମିତି ଏଇଟା ମନେ ରଖିପାରିଲ, ତ ମହାପ୍ରଭୁ କହିଲେ ଯେଉଁ ଯାହା ବଳରେ ସେ ସରସ୍ୱତୀଙ୍କୁ କୃପା ପ୍ରାପ୍ତ ହେଇଛନ୍ତି, ତ ଦେବୀ ଯେପରି ସରସ୍ୱତୀଙ୍କ ଦେବୀଙ୍କ କୃପା ପ୍ରାପ୍ତ ହେଇଛନ୍ତି, ତେଣୁ ସେଠାରେ ଯେଉଁ ଦେବୀଙ୍କ ବଳରେ ବା ଯାହା ଯେଉଁ ଶକ୍ତି ବଳରେ ଆପଣ ଏତେ ସବୁ ଶ୍ଳୋକ ଆବୃତ୍ତି କରିପାରିଲେ, ତେଣୁ ସେଇ ଶକ୍ତି ବଳରେ ମୁଁ ମଧ୍ୟ ସବୁ ମନେ ରଖିପାରିଲି, ତେଣୁ ସେ ପ୍ରଥମେ ସେଇଥିରେ ଆଶ୍ଚର୍ଯ୍ୟ ହେଇଯାଇଛନ୍ତି। ତାପରେ ଯେତେବେଳେ ଏଇ ଶ୍ଳୋକଟିକୁ ଇଏ କଲେ, ତାପରେ ମହାପ୍ରଭୁ ତାର ଦୋଷ ଗୁଣ ସବୁ କହିବାକୁ ଆରମ୍ଭ କଲେ। ତାହେଲେ ଗୋଟିଏ ଦୋଷ ଆମେ କହିବା, ଭବାନୀ ଭର୍ତ୍ତି ବୋଲି ଗୋଟେ ଶବ୍ଦ ବ୍ୟବହାର କରାଯାଇଛି, ମହତ୍ତ୍ୱ ଗଙ୍ଗାୟା ଶ୍ଳୋକରେ ଭବାନୀ ଭର୍ତ୍ତି ବୋଲି ଗୋଟେ ଶ୍ଳୋକ ବର୍ଣ୍ଣନା କରାଯାଇଛି। ଭବାନୀ ଅର୍ଥ କ'ଣ, ଭଗବାନ ପତ୍ନୀ ହେଉଛନ୍ତି ଭବାନୀ, ତେଣୁ ଭବାନୀ ଅର୍ଥ କହିଲେ ଭବାନୀ ଶବ୍ଦ କହିଲେ ବୁଝାଉଛି ଯେ ସେ ହେଉଛନ୍ତି ଭଗବାନ ପତ୍ନୀ, କିନ୍ତୁ ଭବାନୀ ଭର୍ତ୍ତୃ ଯେତେବେଳେ କହୁଛନ୍ତି ତାହା ଅର୍ଥ ହେଉଛି କ'ଣ ନା ଭବାନୀଙ୍କର ବା ଶିବଙ୍କର ପତ୍ନୀଙ୍କର ଆଉ ଜଣେ କିଏ ସ୍ୱାମୀ ଅଛନ୍ତି, ଆର ଅର୍ଥ ଅଭିମୁଷ୍ଟ ଦୋଷ ସବୁ ବର୍ଣ୍ଣନା କରେ, ବିଭିନ୍ନ ପ୍ରକାର ଦୋଷ ସବୁ ବର୍ଣ୍ଣନା କରେ। ତେଣୁ ଏଇସବୁ ଶୁଣିକିରି ସେସବୁ ହତବାକ ହେଇଯା କଥା ତାକୁ ପାଟିରୁ ଭାବେ, ତେଣୁ ସାମାନ୍ୟ ବାଳକ ଦ୍ୱାରା ଆମକୁ ପରାସ୍ତ ହେଇଗଲେ, ବୋଧେ ଆଜି ସରସ୍ୱତୀ ମୋତେ ବହୁତ କ୍ରୋଧ ପ୍ରକାଶ କରିଛନ୍ତି ବା ରୋଷ ହେଇଛନ୍ତି ଯେଉଁଥିପାଇଁ କି ମୋର ଜ୍ଞାନକୁ ଆଚ୍ଛନ୍ନ କରିଦେଇଛନ୍ତି, ଏଭଳି ଚିନ୍ତା କରି ତାପରେ ଯେତେବେଳେ ସେ ହାରିଗଲେ, ସେତେବେଳେ ତାଙ୍କର ଯେଉଁ କ୍ଷେତ୍ରମାନେ ଅଛନ୍ତି ମହାପ୍ରଭୁଙ୍କର ସେମାନେ ସବୁ ହସିବାକୁ ଆରମ୍ଭ କଲେ, ମହାପୁ କହିଲେ ନା ତମେ ହସ ନା, ସେ ଆମେ ତାଙ୍କ ସହିତ ଆଲୋଚନା କରିବା, ସେ ବର୍ତ୍ତମାନ ଏଇ ଶୋକଟି ପରେ ତାଙ୍କ ମନେ ପଡ଼ୁନି, ତାପରେ ସେ ଆଲୋଚନା କରିବେ କହିକି ତାଙ୍କୁ ବିଦାୟ ଦେଇଛି। ତେଣୁ ସିଏ ଯେତେବେଳେ ଆସିଛନ୍ତି ସେ ସରସ୍ୱତୀଙ୍କ ପ୍ରାର୍ଥନା କରିଛନ୍ତି, ସରସ୍ୱତୀଙ୍କ କୃପାରୁ ସେ ଏତେ ଜ୍ଞାନ ସବୁ ସମସ୍ତ ଜ୍ଞାନ ତାଙ୍କର ଜୁହାରେ ରହିଥିଲା ସରସ୍ୱତୀଙ୍କ କୃପାରୁ, ତେଣୁ କେହି ତାଙ୍କୁ ପରାସ୍ତ କରିପାରୁନଥିଲେ, କିନ୍ତୁ ସ୍ୱୟଂ ଭଗବାନ ଯେ ସରସ୍ୱତୀଙ୍କ ପତି ସ୍ୱାମୀ ଯିଏ ସ୍ୱୟଂ ଭଗବାନ, ଭଗବାନ ପାଖରେ ସରସ୍ୱତୀଙ୍କର କ'ଣ ରହିଛି, ପ୍ରଭୁତ୍ୱ କ'ଣ ରହିଛି, ତେଣୁ ଆମର ବର୍ଣ୍ଣନା କରାଯାଇଛି ଭାଗବତ ଚତୁର୍ଥାନ୍ତ ବର୍ଣ୍ଣନା କରାଯାଇଛି ଯେ ଭଗବାନଙ୍କର ସମ୍ମୁଖକୁ ଏମାନେ ଆସିପାରନ୍ତି ନାହିଁ, ପଛପଟେ ରୁହନ୍ତି, ଭଗବାନଙ୍କ ଶକ୍ତିମାନେ ଭଗବାନ ପଛପଟେ ରୁହନ୍ତି, ଭଗବାନ ସମ୍ମୁଖକୁ ଆସିପାରନ୍ତି ନାହିଁ। ତେଣୁ ସେ ଦିଗ୍ବିଜୟ ପଣ୍ଡିତଙ୍କୁ ସ୍ୱପ୍ନରେ ସରସ୍ୱତୀଙ୍କୁ କହିଲେ ଯେ ତମେ ଯାହାଙ୍କର ପରାସ୍ତ ହେଲେ ସେ ହେଉଛନ୍ତି ମୋର ସ୍ୱାମୀ, ତମେ ଯେଉଁ ସବୁ ଜ୍ଞାନ ପ୍ରାପ୍ତ ହେଇଥିଲ ସେ ଜ୍ଞାନର ଫଳ ହେଉଛି ତମେ ଭଗବାନଙ୍କୁ ଦର୍ଶନ କର, ତେଣୁ ତମେ ଭଗବାନଙ୍କ ଶରଣରେ ଯାଅ, କହିକି ତା ପରଦିନ ସେ ଯାଇକି ଭଗବାନଙ୍କ ଶରଣରେ ଯାଇଛି। ଏଭଳି ଭାବରେ ଅନେକ ଭଗବାନଙ୍କ ଲୀଳା ସବୁ ରହିଛି, ଆଉ ଚୈତନ୍ୟ ମହାପ୍ରଭୁଙ୍କ କୃପାରୁ ଆମେ କିଛି ଆଲୋଚନା କଲେ, ବର୍ତ୍ତମାନ ଆମର ଅଭିଷେକ ସମୟ ଯାଇଛି, ଆମର କଥାକୁ ବିଶ୍ରାମ ଦେବା। ଜୟ ଚୈତନ୍ୟ ମହାପ୍ରଭୁ କି ଜୟ, ପ୍ରେମ ପୁରୁଷୋତ୍ତମ ଶ୍ରୀମନ୍ ଚୈତନ୍ୟ ମହାପ୍ରଭୁ କି ଜୟ, ଚୈତନ୍ୟ ମହାପ୍ରଭୁଙ୍କର ମହାବିଭାଗ ତିଥି ମହାମହୋତ୍ସବ କି ଜୟ, ଶ୍ରୀ ଗୁରୁପାଦ ମହାରାଜ କି ଜୟ, ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବୃନ୍ଦ କି ଗାଇ ଗୋପାନନ୍ଦେ।